Yashodanandana Jananand Yashodanandana Yashodanandana Vraja Jananand Yashodanandana Yamatira Vanachari Yamunatira Yamuna Yavanachari Jayana Madha Kunja Bihari Radha Madhava Kunja Bihari Krishna Hare Krishna 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 Hare Hare Rama Hare Rama 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 Hare 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 Krishna Hare Krishna Hare Krishna, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama, Hare Hare, Hare Krishna, Hare Hare Rama, Rama Rama, Hare Hare, Hare Krishna, Krishna Krishna, Hare Hare, Hare Rama, Hare Rama, Rama Rama. Hare 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 Krishna Hare Rama Hare Rama Rama Hare 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 Krishna Hare Krishna 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 Hare 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 Ram Hare Ram 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 Hare 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 Krishna Jaya Jaya Prabhupada Prabhupada Prabhupada
संकीर्तन की जय संकीर्तन प्रवर्तक श्री चैतन्य महाप्रभु की जय परम दर्शी श्री नित्यानंद प्रभु की जय विष्णुपाद परमहंस परिव्राजक श्री श्रीमद्गौरव गुरु महाराज की जय विष्णुपाद परमहंस परिव्राजक चिरष्टोत्र सतशी समय चरणबिंद भक्ति विदान स्वामी श्रील प्रभुपाजी महाराज की जगद्गुरु श्रील भक्ति सिद्धांत सरस्वती ठाकुर प्रभुपाजी महाराज की जय सच्चिदानंद श्री श्री भक्ति विनोद ठाकुर की जय नामाचार्य हरिदास ठाकुर की जय प्रेम से पहो श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि श्री गौर भक्त वृंद की जय श्री श्री गौर निदाय श्री श्री कृष्ण बलराम श्री श्री जगन्नाथ बलदेव सुभद्रा महारानी की जय श्री श्री गौर राधा गोपीनाथ जी की जय अनंत कोटि वैष्णव वृंद की जय श्री श्री चैतन्य शिक्षाष्टकम की जय संवेद गौर भक्त वृंद की निदाय गौर प्रमानंदे हरि हरि ओम ज्ञान तिमिरांधस्य ज्ञानंजन शलाकया चक्षुरुन्मीलितं येन तस्मै श्रीगुरवे नमः श्रीचैतन्यमनोभीष्टं स्थापितं भूतले स्वयं रूपः कदा मह्यं ददाति स्वपदान्तिकं वन्देऽहं श्रीगुरो श्रीयुतपदकमलं श्रीगुरुन् वैष्णवांश्च श्रीरूपं सग्रजातं सहगुणरघुनाथानितं तं सजीवम् साद्वैतं सावधूतं परिजनसहितं कृष्णचैतन्यदेवं श्रीराधाकृष्णपादं सहगणललिता शिवशाखानितंश्च नमो विष्णुपदाय कृष्णप्रेष्ठाय भूतले श्रीमते भक्तिवेदांत स्वामिन्ते नामिने नमस्ते सरस्वती देवे गौरवाणी प्रचारिणी निर्विशेष शून्यवादी पाश्चात्य देश तारिणी हे कृष्ण करुणा सिंधो दीनबंधो जगतपते गोपेश गोपिका कंत नमस्तुते तप्त कंचन गौरंगे राधे वृंदावनेश्वरी मृषभानुसुते देवी प्रणमामि हरिप्रिये वंशाकल्पतरुभ्यश्च कृपा सिंधुभ्य एव च पतितानां पावनेभ्यो वैष्णवेभ्यो नमो नमः नमो महावदन्याय कृष्णप्रेमप्रदाय ते कृष्णाय कृष्णचैतन्य नाम्ने गौरतिशे नमः जय श्री कृष्ण चैतन्य प्रभु नित्यानंद श्री अद्वैत गदाधर शिवासादि गौरभक्त वृंद हरे कृष्ण 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 हरे 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 राम 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 हरे हरे अजानुलंबित भुजो कनकावदातौ संकेतनेकपितरौ कमलायताख्यौ विश्वंभरो द्विजभरो जुगधर्मपालौ वंदे जगत्प्रियकरौ करुणावतारौ वंदे जगत्प्रियकरौ करुणावतारौ वंदे जगत प्रिय करो करुणा बतारो ओम नमः भगवते वासुदेवाय ओम नमः भगवते वासुदेवाय ओम नमः भगवते वासुदेवाय सर्वप्रथम और परमार्थ गुरुदेव श्रीष्ण राधाविंद सरस्वती भाई चरण कमलतले अनंत कोटि दंडवत प्रणाम पूर्वक निजक समर्पित करी कृपा भिक्षा करी श्रीष्म गौरगोविंद गोस्वामी गुरु महाराज तथा सच्चिदानंद भक्तिविनोद ठाकुर एवं विशेषकर श्रील प्रभुपाद महाराज तथा समस्त साधु गुरु वैष्णवाचार्य चरण कमलतले अनंत कोटि दंडवत प्रणाम पूर्वक निजको समर्पित करी कृपा भिक्षा करी प्रभु श्री श्री गौर नितई श्री श्री कृष्ण बलराम श्री श्री जगन्नाथ बलदेव सुभद्रा महारणी श्री श्री गौर राधा गोपीनाथजीवर महत्कृपा भाषी दे ଉପସ୍ଥିତ ସମସ୍ତ ଶ୍ରୋତା ବୈଷ୍ଣବ ଭକ୍ତମାନଙ୍କର ଚରଣ କମଳ ତଳେ ପ୍ରଣତି ନିବେଦନ କରି କୃପା ଭିକ୍ଷା କରି ଏବଂ ସମସ୍ତ ଭକ୍ତମାନେ ଯେଉଁମାନେ ଅନଲାଇନ୍ରେ ଶ୍ରବଣ କରୁଛନ୍ତି ସମସ୍ତଙ୍କର ପଦପଦ୍ମ ତଳେ ପ୍ରଣତି ନିବେଦନ ପୂର୍ବକ କୃପା ଭିକ୍ଷା କରି ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ କଥା କୀର୍ତ୍ତନ ନିଜକୁ ସମର୍ପିତ କରୁଛି। ବିଶେଷ କରି ଆମେ ମହାପ୍ରଭୁଙ୍କର ଏ ପବିତ୍ର ଶିକ୍ଷା ଶିକ୍ଷାଷ୍ଟକମ ଆଲୋଚନା କରୁଛେ। ଶାସ୍ତ୍ରର ବିଭିନ୍ନ ଆଚାର୍ଯ୍ୟମାନଙ୍କର ଯେଉଁ ଶାସ୍ତ୍ରର ସିଦ୍ଧାନ୍ତ ରହିଛି ସେ ସିଦ୍ଧାନ୍ତକୁ ନେଇ ଆଉ ବିଶେଷ କରି ଶିକ୍ଷାଷ୍ଟକ ଉପରେ ଦିଆଯାଇଥିବା ସମ୍ମୋଦନ ଭାଷ୍ୟ ସଚ୍ଚିଦାନନ୍ଦ ଭକ୍ତିନାଥ ଠାକୁରଙ୍କ ଭାଷ୍ୟକୁ ନେଇକି ଆମେ ଆଲୋଚନା କରୁଛେ। ମୁଖ୍ୟତଃ ଶ୍ରୀମଦ୍ ଭାଗବତମ୍ ଭଗବତ ଗୀତା ଏବଂ ଅନ୍ୟାନ୍ୟ ବ୍ୟାସଦେବଙ୍କର ରଚିତ ଅନ୍ୟାନ୍ୟ ଗ୍ରନ୍ଥମାନଙ୍କର ଆନୁକୂଲ୍ୟରେ ଆମେ ତାକୁ ବୁଝିବା ପାଇଁ ଚେଷ୍ଟା କରୁଛେ ପ୍ରୟାସ କରୁଛେ। ଏ ସମସ୍ତ ପ୍ରୟାସର ସାର ବସ୍ତୁ ହେଉଛି କେବଳ ଗୋଟିଏ। ଆମେ ଯାହା କିଛି ପ୍ରୟାସ ଜାରି ରଖିଛେ ଯାହା ଆସ୍ୱାଦନ କରୁଛେ ଆଲୋଚନା କରୁଛେ ଶ୍ରବଣ କୀର୍ତ୍ତନରେ ନିଜକୁ ନିଯୁକ୍ତ ରଖିଛେ ଉଦ୍ଦେଶ୍ୟ ହେଉଛି କେବଳ ଗୋଟିଏ ବସ୍ତୁ। ଯାହା ଗତକାଲି ଆମେ ଶ୍ରବଣ କରୁଥିଲେ ଏ ଶ୍ଳୋକରେ ମହାପୁରୁଷ ସେ କଥା ହିଁ କହିଛନ୍ତି। ଏ ଶ୍ଳୋକରେ ଦୁଇଟି ବସ୍ତୁର ସୂଚନା ଦିଆଯାଇଛି, ଗୋଟେ ହେଉଛି ଆବଶ୍ୟକ ଗୋଟେ ହେଉଛି ଅନାବଶ୍ୟକ। ଅନାବଶ୍ୟକ ବସ୍ତୁ ସହିତ ଯଦି ଆମେ ଯୁକ୍ତ ହେବା ତାହେଲେ ଆବଶ୍ୟକ ବସ୍ତୁ ଠାରୁ ଆମେ ଅଜ୍ଞାତସାରରେ ବହୁତ ଦୂରରେ ରହିବା। ସେଥି ମହାପୁରୀ ସିଦ୍ଧାନ୍ତକୁ ଉପସ୍ଥାପନ କରିଛନ୍ତି। ଯଦି ଆବଶ୍ୟକ ବସ୍ତୁ ପାଇଁ ଆମେ ଯଦି ସଚେତନ ହେବା ତାହେଲେ ଅନାବଶ୍ୟକ ବସ୍ତୁ ପ୍ରତି ଯେଉଁ ଆସକ୍ତି ମୋହ ଲୋଭ ରହିଛି ସେ ବି ଧୀରେ ଧୀରେ ଦୂରେଇବ। କିନ୍ତୁ ମୋଟାମୋଟି ଭାବେ ସବୁକିଛି ନିର୍ଭର କରୁଛି ନିରପରାଧ ଶୁଦ୍ଧ ହରିନାମ ସଂକୀର୍ତ୍ତନ ଉପରେ। ନିରପରାଧ ହରିନାମ ସଂକୀର୍ତ୍ତନ ଶୁଦ୍ଧ ହରିନାମ ସଂକୀର୍ତ୍ତନରେ ଏ ଦୁଇଟି ଫଳବତୀ ହେବେ। ଆବଶ୍ୟକ ବସ୍ତୁ ପ୍ରତି ଲୋଭ ସୃଷ୍ଟି ହେବେ, ଅନାବଶ୍ୟକ ବସ୍ତୁ ପ୍ରତି ଯେଉଁ ଲୋଭ ବା ମୋହ ଆସକ୍ତି ରହିଛି ସେ ଧୀରେ 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 ପ୍ରଶମିତ ହେବେ, ଧୀରେ ଧୀରେ କମିବେ। ନଚେତ୍ ଯଦି ସେ ଆସକ୍ତି ରହିବ, ଆମେ ଏ ପ୍ରସଙ୍ଗରେ ସେ ବିଷୟ ଆଲୋଚନା କରୁଛେ, ଏ ଆସକ୍ତି କିଭଳି ଭଗବତ ଭକ୍ତି ମାର୍ଗରେ ହେଉଛି ପ୍ରତିବନ୍ଧକ, ସେ ବିଷୟରେ ଆମେ ଶ୍ରବଣ କରୁଛେ। ତେବେ ଏ ପ୍ରସଙ୍ଗକ୍ରମେ ଆମେ ଯାହା ଶ୍ରବଣ କରୁଛେ କେହି ବି ଆମେ ଭାବିବା ଉଚିତ ନୁହଁ ଇଏ ଭଗବାନ ଯାହା କହିଛନ୍ତି ବା ଶାସ୍ତ୍ରମାନଙ୍କର ଯାହା ରଚନା କରାଯାଇଛି ବିଭିନ୍ନ ଆଚାର୍ଯ୍ୟମାନେ ଯାହା ସବୁ ରଚନା କରିଛନ୍ତି ଏଇଟା ଆମକୁ ଦୋଷ ଦେଇକି ରଚନା କରିଛନ୍ତି ସେଭଳି କେହି ଭାବିବା ଉଚିତ ନୁହଁ। କାରଣ ଆମର ଦୋଷ ରହିଛି, ଆମେ ବିଭିନ୍ନ ଦୋଷରେ ଦୋଷୀ। ଆମ ଦୋଷକୁ ସୁଧାରିବା ପାଇଁ ଇଏ ହେଉଛି ଶାସ୍ତ୍ରର ସବୁ ସିଦ୍ଧାନ୍ତ, ଇଏ ହେଉଛି ଭଗବାନଙ୍କର କ'ଣ କୁହାଯିବ କରୁଣା ବୋଲି ହିଁ କୁହାଯିବ। ଆମର ଦୋଷକୁ ଯଦି ଭଗବାନ ନ ଦେଖେଇବେ ତାହେଲେ ଆମେ ସଚେତନ ହେବା କେମିତି? ଯେମିତି ଛୁଆ ଭୁଲ କରେ, ପରିବାର ଭିତରେ ଯେତେବେଳେ ସନ୍ତାନମାନେ ଭୁଲ କରନ୍ତି ଗୁରୁଜନମାନେ ତାଙ୍କୁ ସୁଧାରନ୍ତି ଏବଂ ସୁଧାରିବା ସହିତ ତାଙ୍କ ଦୋଷ ମଧ୍ୟ ସୂଚନା ଦେଇଥାନ୍ତି, ଦୋଷ ବିଷୟରେ ସୂଚନା ଦେଇଥାନ୍ତି, ସତ୍ ଶିକ୍ଷା ଦେଇଥାନ୍ତି, ସୁଧାରିଥାନ୍ତି। ଠିକ୍ ସେଭଳି ଭଗବାନ ବି ଠିକ୍ ସେୟା। ତେଣୁ ଭଗବାନ ଆମକୁ ସୁଧାରିବା ପାଇଁ ଚେଷ୍ଟା କରୁଛନ୍ତି। କେଉଁ ଦୃଷ୍ଟିରୁ ସୁଧାରିବେ? ଆମର ଭକ୍ତିକୁ ସୁଧାର, ଆମର ଯେଉଁ ସାଧନ ପନ୍ଥା ରହିଛି, ଆମେ ଯେଉଁ ସାଧନରେ ବ୍ରତୀ ହେଇଛେ ସେ ସାଧନକୁ କେମିତି ସୁଷ୍ଠୁ ଭାବେ କରିପାରିବା? କାରଣ ଭଗବାନ ଚାହାନ୍ତି ସମସ୍ତେ ଶୁଦ୍ଧ ଭକ୍ତି ଯାଜନ କରନ୍ତୁ। ସେଥିପାଇଁ ଏହି ପ୍ରସଙ୍ଗରେ ଆମେ ଯାହା ଶୁଣୁଛେ, ପ୍ରଥମ ଷ୍ଟେପ୍ରେ ରହିଛି ଅନାବଶ୍ୟକ ବସ୍ତୁର ବିବରଣୀ, ଦ୍ୱିତୀୟ ଷ୍ଟେପ୍ରେ ରହିଛି ଆବଶ୍ୟକୀୟ ବସ୍ତୁର ସୂଚନା। ଅନାବଶ୍ୟକ ବସ୍ତୁ ଚାରୋଟି ବସ୍ତୁ, ଆବଶ୍ୟକୀୟ ବସ୍ତୁ ଗୋଟିଏ ବସ୍ତୁ। ଆବଶ୍ୟକ ବସ୍ତୁ କ'ଣ? ଭକ୍ତି, ଶୁଦ୍ଧ ଭକ୍ତି। ସେ ଆବଶ୍ୟକ ବସ୍ତୁକୁ ଜୀବ ବୁଝିପାରୁନି, ଯେଉଁମାନେ ବୁଝିପାରନ୍ତି, ଯେଉଁମାନେ ପ୍ରକୃତିରେ ବିଦ୍ୱାନ, ଯେଉଁମାନେ ଭକ୍ତିର ମହିମାକୁ ବୁଝନ୍ତି, ସେମାନେ ସେ ଆବଶ୍ୟକ ବସ୍ତୁକୁ ଗୋଟେ ଜନ୍ମ ପାଇଁ ଚାହାନ୍ତିନି, ଜନ୍ମ ଜନ୍ମ ଧରି ସେ ବସ୍ତୁ ହିଁ କାମନା କରନ୍ତି। ଭକ୍ତ ଭାବରେ ମହାପୁରୁଷ ଯେଉଁ ଉଦ୍ଗାର ପ୍ରକାଶ କରିଛନ୍ତି, ଜନ୍ମ ଜନ୍ମ ଧରି ଆମର ସେ ବସ୍ତୁ ଆବଶ୍ୟକ। ଜନ୍ମ ଜନ୍ମ ଧରି ସ୍ତ୍ରୀ ପୁତ୍ର କନ୍ୟା ଘର ଦ୍ୱାର ଗାଡ଼ି ଘୋଡ଼ା ଏସବୁ ଆବଶ୍ୟକ ନାହିଁ। ଗତକାଲି ମିଶିକି ଯାଇ ଶ୍ରବଣ କରୁଥିଲେ ନା, ସୁତ ଦାର ଔର ଲକ୍ଷ୍ମୀ ପାପି କେ ଭି ହୋଏ, ସନ୍ଥ ମିଲନ ଔର ହରି ଭକତି ଦୁର୍ଲଭ ଜଗମେ ଦୋଏ। ଦୁଇଟା ବସ୍ତୁ ହେଉଛି ଜଗତରେ ଦୁର୍ଲଭ ବସ୍ତୁ, ସାଧୁସଙ୍ଗ ଏବଂ ହରିଭକ୍ତି, ଭଗବାନଙ୍କର ଭକ୍ତି ଯାଜନ କରିବା। ତେବେ ସେ ଭକ୍ତି ଯାଜନ ପାଇଁ ସମସ୍ତେ ବୁଝିପାରନ୍ତି, ଭକ୍ତିର ସ୍ଥିତିଟା ବୁଝିପାରନ୍ତି, ଭକ୍ତଙ୍କ ସ୍ଥିତି ବୁଝିପାରନ୍ତି, ଭକ୍ତି କଲେ ଜୀବନ ସଂକଳ୍ପ ହେ ବୁଝିପାରନ୍ତି, କିନ୍ତୁ କେମିତି କରାଯିବ ତା ପ୍ରତି କେହି ସଚେତନ ନୁହଁ। ଏ ସଚେତନତା ଆସେ ସାଧୁସଙ୍ଗରେ, ସାଧୁସଙ୍ଗ କରିକି ସଚେତନତା ଆସିଲା ପରେ ବି ନିଜକୁ ପ୍ରୟାସ କରିବା ପାଇଁ ପଡ଼ିବ। ଏହା ନୁହେଁ ଯେ ସାଧୁସଙ୍ଗ କରି ଆସିଲା ପରେ ଆମର କିଛି କର୍ତ୍ତବ୍ୟ ନାହିଁ, ନାହିଁ ଆମେ ତ ସାଧୁସଙ୍ଗ କରୁଛୁ, ଆମେ ତ ଶୁଣିଦେଲୁ ବାସ ହେଇଗଲା, ନାହିଁ ନା ନା। ସେଥିପାଇଁ ଶ୍ରବଣଟା ପୁଷ୍ଟ ହୁଏ ନିଧିଧ୍ୟାସନରେ, ଶ୍ରବଣ କରିକି ଆମେ ଯାଉଛେ, ଶ୍ରବଣ କରୁଛେ, ଶ୍ରବଣ କଲା ପରେ ତାକୁ କାର୍ଯ୍ୟରେ ଲଗାଇବା ପାଇଁ ଚେଷ୍ଟା କରିବା ଉଚିତ, ତେବେ ସେଇଟା ଉପଯୁକ୍ତ ଶ୍ରବଣ ବୋଲି କୁହାଯିବ। ନଚେତ୍ ଆମେ ଶ୍ରବଣ କରୁଛେ, ଶ୍ରବଣ କରି ଯଦି ଅନ୍ତର ଭିତରେ କୌଣସି ଭଗବାନ ପ୍ରତି ଲୋଭ ସୃଷ୍ଟି ନ ହେଉଛି, ଶ୍ରବଣ କଲା ପରେ ଯଦି ଅନାବଶ୍ୟକ ବସ୍ତୁ ପ୍ରତି ଆମର ଯଦି ଲୋଭ ଦୂର ନ ହେଉଛି, ତାହେଲେ ସେ ଶ୍ରବଣ କରି କ'ଣ ଫାଇଦା ହେଉଛି। ତେଣୁ ସାଧୁସଙ୍ଗରେ ଆମେ ଶ୍ରବଣ କଲା ପରେ ମଧ୍ୟ ନିଜେ ପ୍ରୟାସ କରିବା ଉଚିତ। କଳିଯୁଗରେ ଏ ତ ହେଉଛି ବହୁତ ବଡ଼ ବିଡ଼ମ୍ବନା, ଯିଏ ଭକ୍ତି ମାର୍ଗରେ ପ୍ରୟାସ କରୁଛନ୍ତି ସେମାନେ ପ୍ରକୃତରେ ଭଗବାନଙ୍କର ପ୍ରିୟ। ପ୍ରକୃତରେ ଆମେ ଯେ ଏଇଟା ଠିକ ଆମେ ପ୍ରୟାସ କରିକି ଭଗବାନଙ୍କୁ ପାଇଯିବା ଏ ବି ସମ୍ଭବ ନୁହଁ, କାରଣ ଆମେ ସେଭଳି ଆମର ସେଭଳି ଉତ୍ସାହ ନାହିଁ, ଆମର ସେଭଳି କ'ଣ କୁହାଯିବ ତପ ଶକ୍ତି ନାହିଁ, ଆମର ସେଭଳି ସାଧନ ନାହିଁ ଯେ ନିଜ ସାଧନ ବଳରେ ଆମେ ଭଗବାନଙ୍କୁ ପାଇଯିବା। କିନ୍ତୁ ପ୍ରୟାସ ତ କରିବା ଉଚିତ, ଆମର ସେ ପ୍ରୟାସକୁ ଦେଖି ଭଗବାନ କୃପା କରିବେ, ସାଧୁ କୃପା କରିବେ। ଆମର ଯଦି ବିଲକୁଲ ପ୍ରୟାସ ନ ରହିବ ଭଗବାନ କୃପା ଆମେ କେମିତି ପାଇବା। ଯେମିତି ଉଦାହରଣ ଦିଆଯାଏ, ଛୁଆ ଯେତେ ଚେଷ୍ଟା କଲେ ବି ମା ଯଦି ଠିଆ ହୋଇଛନ୍ତି, ଛୁଆ ଯେତେ ଚେଷ୍ଟା କଲେ ମଧ୍ୟ ମାଙ୍କ କୋଳକୁ କ'ଣ ଉଠିପାରିବ, ଉଠିପାରିବନି। ସେ ପ୍ରୟାସ ଜାରି ରଖିବା ଉଚିତ, ପ୍ରୟାସ ଜାରି ରଖିବ, ସିଏ ଚାହିଁକି ଯେ ପ୍ରୟାସ କରିକି ମଧ୍ୟ ମାଙ୍କ କୋଳକୁ ଯାଇପାରିବନି, ସେ ଲୁଗା ଟାଣୁଥିବ, ଉଠିବା ପାଇଁ ଚେଷ୍ଟା କରୁଥିବ, ସବୁକିଛି କରୁଥିବ, କିନ୍ତୁ ତାର ପ୍ରୟାସକୁ ଦେଖି ମା କୃପା କରିବେ, ତାକୁ ଉଠେଇ ନେବେ, କୋଳକୁ ଉଠେଇ ନେବେ, ଭଗବାନ ଠିକ୍ ସେୟା। ଆଉ ଭଗବାନ ତ ସବୁ ଶିକ୍ଷା ଦେଇଛନ୍ତି, ସାଧନ ଭଜନ ଶିକ୍ଷା ଦେଇଛନ୍ତି, କିଭଳି କେଉଁ ଚେତନାରେ ଆମେ ବଶବର୍ତ୍ତୀ ହେଇକି ସାଧନ କରିବା ସେ ବି ଶିକ୍ଷା ଦେଇଛନ୍ତି। ଇଏ ତ ଶିକ୍ଷାଷ୍ଟକମର ତ ଇଏ ହିଁ ହେଉଛି ରହସ୍ୟ, ଆଉ କିଛି ନାହିଁ, ଇଏ ହିଁ ଶିକ୍ଷାଷ୍ଟକମ ରହସ୍ୟ। କାରଣ ଏଠି ରହିଲେ ନା ସମ୍ବନ୍ଧ, ଅବିଧେୟ, ପ୍ରୟୋଜନ, ତିନୋଟି ବସ୍ତୁ ରହିଛନ୍ତି ଶିକ୍ଷାଷ୍ଟକମରେ। ତେଣୁ ଆମକୁ ପ୍ରୟାସ ଦୃଢ଼ତାର ସହିତ ଆମେ ଯେତେବେଳେ ପ୍ରୟାସ ଜାରି ରଖିବା ଭଗବାନ ଆମକୁ ନିଶ୍ଚିତ ସାହାଯ୍ୟ କରିବେ। ତେବେ ସେ ପ୍ରସଙ୍ଗରେ ଆମେ ଯାହା ଶ୍ରବଣ କରି ଆସୁଛେ, ନ ଧନଂ ନ ଜନଂ ନ ସୁନ୍ଦରୀ କବିତାଂ ବା ଜଗଦୀଶ କାମୟେ ମମ ଜନ୍ମନି ଜନ୍ମନିଶ୍ୱରେ ଭବତା ଭକ୍ତି ରହେ ତୁଗିତ୍ୱେ। ଜନ୍ମ ଜନ୍ମ ଧରି ମୋର କୌଣସି ବସ୍ତୁ ଆବଶ୍ୟକ ନାହିଁ ପ୍ରଭୁ। ଯେଉଁ ବସ୍ତୁକୁ ପାଇବା ପାଇଁ ଜଗତରେ କ'ଣ କୁହାଯାଏ, ପ୍ରଭୁପାଦ ମହାରାଜ କୁହନ୍ତି, ସମସ୍ତଙ୍କର ପ୍ରୟାସ ଜାରି ରହିଛି କେବଳ ଏଇଥିପାଇଁ। ପ୍ରଭୁପାଦ ମହାରାଜ ଯାହା କୁହନ୍ତି ସେସବୁ ଶାସ୍ତ୍ର ସିଦ୍ଧାନ୍ତ କୁହନ୍ତି ନା, ଯେମିତି ଆମେ ସେଦିନ ଶ୍ରବଣ କରୁଥିଲେ, କର୍ଦ୍ଦମୁନି ଭଗବାନଙ୍କୁ ଦର୍ଶନ କରୁଛନ୍ତି, ଭଗବାନ ତାଙ୍କର ତପସ୍ୟାରେ ସନ୍ତୁଷ୍ଟ ହେଇଛନ୍ତି, ଭଗବାନ ତାଙ୍କ ପାଖରେ ଆସି ପହଞ୍ଚିଛନ୍ତି ଏବଂ ଭଗବାନଙ୍କୁ କର୍ଦ୍ଦମୁନି ସେଇ ପ୍ରାର୍ଥନା ହିଁ କରୁଛନ୍ତି। ପ୍ରଭୁ ଆପଣଙ୍କର ପାଦପଦ୍ମକୁ ପ୍ରାପ୍ତ ହେବା ଜୀବନର ସଫଳତା, ଆପଣ ପ୍ରସନ୍ନ ହେଲେ ଏସବୁ ସମ୍ଭବ ହୋଇପାରେ, କିନ୍ତୁ ଜୀବ କାମନାକୁ ଚରିତାର୍ଥ କରିବା ପାଇଁ ଆପଣଙ୍କ ପାଖରେ କାମନା ପୋଷଣ କରୁଛି, କାମନାକୁ ପୂରଣ କରିବା ପାଇଁ ଆପଣଙ୍କ ପାଖରେ ନିବେଦନ କରୁଛି, ଏଇଟା ହେଉଛି ଜୀବର ଅଜ୍ଞତା। କର୍ଦ୍ଦମୁନି ସେ କଥା ସୂଚନା ଦେଉଥିଲେ। ତେଣୁ ଏ ଯେଉଁ ବସ୍ତୁ ଆମେ ଶ୍ରବଣ କରୁଛେ, ଚାରିଟି ବିଷୟ, ନ ଧନଂ ନ ଜନଂ ନ ସୁନ୍ଦରୀ କବିତାଂ ବା ଜଗଦୀଶ କାମୟ, ପ୍ରଭୁ ମୋର ଏ ବସ୍ତୁ ଆବଶ୍ୟକ ନାହିଁ। ଜୀବ ଏଥିପାଇଁ ପ୍ରୟାସୀ ହେଇପାରନ୍ତି, କିନ୍ତୁ ସେମାନେ ବୁଝିପାରନ୍ତି ନାହିଁ। ସେଦିନ ଆମେ ଶ୍ରବଣ କରୁଥିଲେ ବ୍ରହ୍ମ ବିବର୍ତ୍ତ ପ୍ରାଣ୍ଡବ ସିଦ୍ଧାନ୍ତ, ସେତେଦିନ ପର୍ଯ୍ୟନ୍ତ ଜଣେ ଏସବୁ ବସ୍ତୁକୁ ପ୍ରାପ୍ତ ହେବା ପାଇଁ ଇଚ୍ଛା କରେ, ଯେତେଦିନ ପର୍ଯ୍ୟନ୍ତ ଯାବତ୍ ନ କୃଷ୍ଣେ ମାନସମ, ଯେତେଦିନ ପର୍ଯ୍ୟନ୍ତ କୃଷ୍ଣଙ୍କ ପାଖରେ ମନ ନ ଲାଗିଛି ସେତେଦିନ ପର୍ଯ୍ୟନ୍ତ ସେ ଇତର ବସ୍ତୁ ପାଇଁ ସେ ପ୍ରୟାସୀ ହେବେ। କୃଷ୍ଣ ପାଖରେ ମନ ଲାଗିଲେ ଆଉ ସେ ଇତର ବସ୍ତୁ ପ୍ରତି ପ୍ରୟାସ ହେବେନି କାହିଁକି, କାରଣ କୃଷ୍ଣ ଭକ୍ତିର ଏଇଟା ହେଉଛି ସ୍ୱାଭାବିକ ବଳ, କୃଷ୍ଣ ଭକ୍ତିର ଏଇଟା ହେଉଛି ସ୍ୱାଭାବିକ ସ୍ଥିତି, ସମସ୍ତ ବସ୍ତୁ ପ୍ରତି ଆପେ ଆପେ ବୈରାଗ୍ୟ ଆସିବ, ସମସ୍ତ ବସ୍ତୁ ପ୍ରତି ଅନାସକ୍ତ ଭାବ ଆସିବ, ସବୁ ବସ୍ତୁ ରହିପାରେ କିନ୍ତୁ ଅନାସକ୍ତ ଭାବ ଆସିବ, ତେବେ ଆମର ତ ସେ ଭାବ ଆସିନି, ତେଣୁ କମସେ କମ୍ ଆମେ ଏଇ ଦୃଷ୍ଟିକୋଣରୁ ବୁଝିବା ପାଇଁ ପ୍ରୟାସ କରୁଛେ ଯେ ଏଇସବୁ ବସ୍ତୁ କିଭଳି ଭକ୍ତିର ପ୍ରତିବନ୍ଧକ, ଭକ୍ତି ଜାଜନରେ ଭଗବାନଙ୍କୁ ଭଲ ପାଇବା ପାଇଁ ଏଇସବୁ ବିଷୟ ଗୁଡ଼ାକ କେମିତି ବନ୍ଧନର କାରଣ ହୁଅନ୍ତି, କେମିତି ଆମ ପାଇଁ ପ୍ରତିବନ୍ଧକ ହେଉଛନ୍ତି, ସେ ଦୃଷ୍ଟିକୋଣରୁ ଆମେ ଏଇଟା ବିଚାର କରୁଛେ। ଆଉ ଇଏ ବି ସିଦ୍ଧାନ୍ତ, ଶାସ୍ତ୍ର ସିଦ୍ଧାନ୍ତ ଦୃଷ୍ଟିରୁ ଆମେ ବିଚାର କରୁଛେ, ସେଥିପାଇଁ ଆମେ ଏଇ ଶବ୍ଦ ଆଲୋଚନା କରୁଛେ। ସୁନ୍ଦରୀ ସ୍ତ୍ରୀ, ସ୍ତ୍ରୀ ଶବ୍ଦରେ ବାରମ୍ବାର ଆମେ ସେ କଥା ଶ୍ରବଣ କରିବା ଉଚିତ, ସ୍ତ୍ରୀ ଶବ୍ଦରେ ପୁରୁଷଙ୍କ ପାଇଁ ସ୍ତ୍ରୀ, ସ୍ତ୍ରୀଙ୍କ ପାଇଁ ପୁରୁଷ, ଉଭୟ ଉଭୟଙ୍କ ପାଇଁ। ଗତକାଲି ସେ ଶ୍ଳୋକ ଆମେ ଶ୍ରବଣ କରୁଥିଲେ, ଭଗବାନ ନିଜେ କହୁଥିଲେ ନିଜ ମାଆଙ୍କୁ, ବଳଂ ମେ ପଶ୍ୟ ମାୟା ସ୍ତ୍ରୀମୟା ଜୈନ ଦିଶାମ୍ ଯା କରୋତି ପଦାକ୍ରାନ୍ତନ୍ ଭ୍ରୁ ବିଜୃମ୍ଭେଣ କେବଳମ୍, ଯା କରୋତି ପଦାକ୍ରାନ୍ତମ୍ ଭ୍ରୁ ବିଜୃମ୍ଭେଣ କେବଳମ୍, ହେ ମା ବଳଂ ମେ ପଶ୍ୟ ମାୟା, ମୋର ସ୍ତ୍ରୀ ରୂପେ ମାୟାର ବଳକୁ ଦେଖ। ଏ ମାୟା ଭକ୍ତି ଯେଉଁମାନେ କରୁଛନ୍ତି ସେମାନଙ୍କ ପାଇଁ ଏଇଟା କୁହାଯାଏନି, ଯେଉଁମାନେ କ'ଣ ଭଗବତ ବିମୁଖ, ଯେଉଁମାନେ ଭଗବତ ବିମୁଖ ସେମାନଙ୍କ ପାଇଁ, ସେମାନଙ୍କ ପାଇଁ ହେଉଛି ସ୍ତ୍ରୀ ମାୟା, ସେମାନେ ଭକ୍ତିପରାୟଣ, ସେମାନେ ମାୟା ନୁହନ୍ତି। ତ ବଳମେ ପଶ୍ୟ ମାୟା ସ୍ତ୍ରୀ ମାୟା ଜୈନ ଦିଶମ୍, ଦିଗ୍ବିଜୟ ବୀରମାନଙ୍କୁ ମଧ୍ୟ ଏ ସ୍ତ୍ରୀ ରୂପେ ମାୟା ତଳି ତଳାନ୍ତ କରିଦିଏ, ନିଜ ବସରେ ରଖିଦିଏ। ବହୁତ ସାଧକମାନେ ବହୁତ ସଚେତନ ହେବେ, ଯେଉଁମାନେ ଭକ୍ତି କରୁଛନ୍ତି ସେମାନେ ସଚେତନ ହେବେ, ତା ମାନେ ନୁହେଁ ଯେ ଗୃହ ଭିତରେ ରହିକି ଗୃହସ୍ଥ ସ୍ତ୍ରୀକୁ ଘୃଣା କରିବେ, ବା ବ୍ରହ୍ମଚାରୀ ବି ସାଧକ ହେଇକି କୌଣସି ସ୍ତ୍ରୀକୁ ଘୃଣା କରିବା ଏଇଟା ବି ନୁହଁ, ଏହା ନୁହେଁ ଯେ ଆମେ ସ୍ତ୍ରୀମାନଙ୍କୁ ଘୃଣା କରିବା, ନାହିଁ। ଏ ପ୍ରସଙ୍ଗରେ ଆମେ ଶ୍ରବଣ କରି ଆସିବା, ଆଗକୁ ଆସିବ ପ୍ରଭୁପାଦ କ'ଣ କହିଛନ୍ତି, ପ୍ରଭୁପାଦ କହିନାହାନ୍ତି କୌଣସି ସ୍ତ୍ରୀକୁ ଘୃଣା କରିବା ପାଇଁ, କାରଣ ବହୁତ ଭକ୍ତ ଏସବୁ ପ୍ରସଙ୍ଗ ଶୁଣିଲା ପରେ ବା ବ୍ରହ୍ମଚାରୀମାନେ ଯେଉଁମାନେ ସିଦ୍ଧାନ୍ତ ଜାଣନ୍ତି ନା, ସିଦ୍ଧାନ୍ତ ବିଷୟରେ ଯେଉଁମାନେ ଅନଭିଜ୍ଞ, ସେମାନେ ସାଧାରଣତଃ ସ୍ତ୍ରୀ ଲୋକମାନଙ୍କୁ ମାୟା ମାୟା ବିଚାର କରି ଘୃଣା କରନ୍ତି, ନାହିଁ ଘୃଣା କରିବା ଉଚିତ ନାହିଁ, ଜଗତରେ କେହି ଘୃଣ୍ୟ ନାହିଁ, କାହାକୁ ଘୃଣା କରାଯାଇପାରିବ ନା, ଘୃଣାର ବିଷୟ କ'ଣ ରହିଛି ଏଠି, ଏଠି ଘୃଣାର ବିଷୟ ରହିଛି ଆସକ୍ତି, ଆମେ ତାଙ୍କ ପ୍ରତି ଆସକ୍ତି ହେଇଯିବ। ତାଙ୍କର ସ୍ୱଭାବ ସେୟା, ଯାହାର ଯେଉଁ ସ୍ୱଭାବଟାକୁ ଭଗବାନ କହିଛନ୍ତି ନା, ଯେମିତି ଧନ, ଧନକୁ ଆମେ ଘୃଣା କରିପାରିବା କି, ଧନ ଘୃଣା କରିପାରିବାନି, ଧନକୁ ଆମେ ପ୍ରାପ୍ତ ଭାବେ ଇଚ୍ଛା କରିପାରୁ, ଆସକ୍ତି ହେବେନି। ଜନ, ପରିବାର, ପୁତ୍ର, ବନ୍ଧୁବାନ୍ଧବ ଏସବୁ ଯେଉଁ ରହିଲେ, ଏମାନେ କ'ଣ ଘୃଣା କରିବା ପାଇଁ କୁହାଯାଏ, ଘୃଣା କରିବା ପାଇଁ କାହାକୁ କୁହାଯାଏନି, ଆସକ୍ତି ହେବେନି। ଏଇ ପଏଣ୍ଟରେ ଆଲୋଚନା ହେଉଛି, ସମସ୍ତେ ଭଲ ପାଇବେ କିନ୍ତୁ କାହା ପ୍ରତି ଆସକ୍ତି ହେବେନି, ଆସକ୍ତ ହେବେ କେବଳ ଆସକ୍ତି ବୃଦ୍ଧି କରିବେ ଭଗବାନଙ୍କ ପ୍ରତି, ଏଇ ଦୃଷ୍ଟିଟା ଆଲୋଚନା କରାଯାଉଛି। ସେଇଥିପାଇଁ ସେଇ ବସ୍ତୁର ସ୍ୱରୂପଟା କ'ଣ ତାକୁ ପ୍ରକାଶ କରାଯାଇଛି, ଯେମିତି ଧନ, ଧନର ଦୁର୍ଗୁଣ କ'ଣ ଭାଗବତରେ ବର୍ଣ୍ଣନା କରାଯାଇଛି, ଧନର ଦୁର୍ଗୁଣକୁ ଶୁଣିଲା ପରେ ମଧ୍ୟ କ'ଣ ଭକ୍ତ କ'ଣ ଧନ ପ୍ରତି ଲାଳାୟତ ହେବନି, ହେବ ତ ନିଶ୍ଚିତ, କ'ଣ ଭକ୍ତ କହିବେ ନା ମୋର ଧନ ଦରକାର ନାହିଁ, କହିପାରିବନି ତ, ହେବ କିନ୍ତୁ ଆସକ୍ତି ହେବେନି, ଧନ ପ୍ରତି ଆସକ୍ତ ହେବା ଉଚିତ ନୁହଁ। ଠିକ୍ ସେଭଳି ଏ ସବୁ ବସ୍ତୁମାନଙ୍କର ସ୍ୱରୂପଟାକୁ ପ୍ରକାଶ କରାଯାଇଛି ଶାସ୍ତ୍ରମାନଙ୍କରେ, ଯଦି ଆସକ୍ତି ବଢ଼ିଯାଏ ତାହେଲେ ବହୁତ ବଡ଼ ଖତରନାକ ସ୍ଥିତି। ଗତକାଲି ଆମେ ସେ କଥା ହିଁ ସୂଚନା ଦେଉଥିଲେ, କେବଳ ତିନୋଟି ଉଦାହରଣ ପ୍ରସ୍ତୁତ କରିଥିଲେ, ଉତ୍ତାନପାଦ ଆଜି ଭକ୍ତଙ୍କ ପାଖରେ ଅପରାଧ କଲେ କାହିଁକି, ଉତ୍ତାନପାଦଙ୍କର ଯେଉଁ ଭକ୍ତ ଅପରାଧ ହେଲା, ବୈଷ୍ଣବ ଅପରାଧ ହେଲା, କ'ଣ ପାଇଁ ବୈଷ୍ଣବ ଅପରାଧ ହେଲା, ଏଇ ସ୍ତ୍ରୀ ଆସକ୍ତି ଯୋଗୁଁ, ସ୍ତ୍ରୀ ଆସକ୍ତି ଯୋଗୁଁ ତାଙ୍କର ବୈଷ୍ଣବ ଅପରାଧ ହେଲା। ଦେଖନ୍ତୁ ସେଥିରେ ସେ କିଛି କହିପାରିଲେନି, କୋଳରୁ ବାହାର କରିଦିଆଯାଉଛି ଧ୍ରୁବଙ୍କୁ, କିନ୍ତୁ ସେ ନିରବ, କାହିଁକି ନା ସୂରୁଜି ପ୍ରତି ଆସକ୍ତି
ତାଙ୍କର ବଢ଼ିଯାଇଛି। ଏତେ ଆସକ୍ତ ଚିତ୍ତ ସୂରୁଜୀ ଯେଉଁ କଥା କହୁଛନ୍ତି ତାକୁ ସେ ସମର୍ଥନ କରୁଛନ୍ତି। ଇଏ ହେଉଛି ଆସକ୍ତିର ପରିଣତି। ଦ୍ୱିତୀୟ ଉଦାହରଣ ଦଶରଥ। ଦଶରଥଙ୍କର କୈକେୟୀଙ୍କ ପ୍ରତି ଯେଉଁ ଆସକ୍ତି ଥିଲା। ତୃତୀୟ ଉଦାହରଣ ଶୁଣିଥିଲେ କାହାର? ଭଗବାନ ରାମଚନ୍ଦ୍ର ମହାପ୍ରଭୁ। ରାମଚନ୍ଦ୍ର ମହାପ୍ରଭୁଙ୍କର ଆସକ୍ତି ନାହିଁ, ଭଗବାନ ଦେଖେଇଛନ୍ତି, ଜଗତକୁ ଶିକ୍ଷା ଦେଇଛନ୍ତି। ଗତକାଲି ଶୁଣିଥିଲେ ନା ପ୍ରଭୁବାଦ କ'ଣ ଲେଖିଛନ୍ତି ପର୍ପୋରରେ? ଭଗବାନଙ୍କର ଭୌତିକ ବସ୍ତୁ ପ୍ରତି କୌଣସି ଆସକ୍ତି ନାହିଁ, ଜଗତକୁ ଶିକ୍ଷା ଦେବା ପାଇଁ ଇଏ ହେଉଛି ଲୀଳା। ଗୁରୁଦେବ ସେ କଥା ବାରମ୍ବାର କୁହନ୍ତି ନା, ରାମଚନ୍ଦ୍ର ମହାପ୍ରଭୁ ଲୀଳା କରି ଦେଖେଇଛନ୍ତି, ଦେଖ ସ୍ତ୍ରୀ ଗ୍ରହଣ କଲେ ଏଭଳି କାନ୍ଦିବା ପାଇଁ ପଡ଼ିବ। ତାମାନେ ସ୍ତ୍ରୀ ଗ୍ରହଣ କଲେ କ'ଣ ସମସ୍ତେ କାନ୍ଦନ୍ତି? ଆସକ୍ତି ହେଲେ କାନ୍ଦିବା ପାଇଁ ପଡ଼ିବ। ଦେଖେଇଛନ୍ତି ନା ରାମଚନ୍ଦ୍ର ମହାପ୍ରଭୁ ଗଲେ ନା? ଗତକାଲି ସେ କଥା ଶୁଣିଥିଲେ ନା, ଅସମ୍ଭବ ହେ ମୋ ମୟସ୍ୟ ଜନ୍ତୁ ତଥାପି ରାମ ଲୋଲୁଭେ ମୃଗାୟ। ତଥାପି ରାମଚନ୍ଦ୍ର ମହାପ୍ରଭୁ ଲୋଭର ସହିତ ଦୌଡ଼ୁଛନ୍ତି, ସେମାନେ ଜାଣିନାହାନ୍ତି ମୃଗ ନାହିଁ ବୋଲି। ସେଠି ଶିକ୍ଷା ଦିଆଯାଇଛି ମହାଭାରତରେ, ସେ ଶିକ୍ଷା ଅଛି। ସେଇ ଶ୍ଳୋକର ସେକେଣ୍ଡ ଲାଇନ୍ରେ କୁହାଯାଇଛି, ଏ ଯେଉଁ ଲୀଳା କରିଛନ୍ତି ଭଗବାନ କ'ଣ ପାଇଁ ନା, ଜଗତକୁ ଶିକ୍ଷା ଦେବା ପାଇଁ। ଦେଖ ଆସକ୍ତିର ପରିଣାମ କ'ଣ, ସେ ଆସକ୍ତି ଯୋଗୁଁ ତାଙ୍କୁ କାନ୍ଦିବା ପାଇଁ ପଡ଼ିଲା, ପତ୍ନୀଙ୍କଠୁ ଦୂରରେ ରହିବା ପାଇଁ ପଡ଼ିଲା, ପତ୍ନୀଙ୍କ ପାଇଁ ଜଙ୍ଗଲ ସାରା ବୁଲିକି କାନ୍ଦିବା ପାଇଁ ପଡ଼ିଲା। ତା ମାନେ ନୁହେଁ ଯେ ସେ ସେଭଳି ଆସକ୍ତ ପୁରୁଷ, ସିଏ ସେଭଳି ସ୍ତ୍ରୀ ପାଇଁ କାନ୍ଦୁଥିଲେ, ନାଇଁ। ସେଭଳି ଭାବିବା ହେଉଛି କ'ଣ, ଅପରାଧ। ସେଭଳି ଆମେ ଭଗବାନ ପ୍ରତି ସେଭଳି ଯଦି ବିଚାର କରିବା ସେଇଟା ଅପରାଧ। ଅପରାଧ ବୋଲି ପ୍ରମାଣ କ'ଣ? ଅପରାଧ ପ୍ରମାଣ ଅଛି କ'ଣ? ପ୍ରମାଣ ଅଛି ଯେ ପରୀକ୍ଷା କରିବା ପାଇଁ ଯାଇଥିଲେ, ପରୀକ୍ଷା କରିବା ପାଇଁ ଯାଇନଥିଲେ ସତୀ? ସତୀ ପରୀକ୍ଷା କରିବା ପାଇଁ ଯାଇଥିଲେ ନା, ସତୀ ସନ୍ଦେହରେ ପଡ଼ିଲେନି, କହିଲେ ଇଏ କି ଭଗବାନ, ଇଏ କ'ଣ ସ୍ତ୍ରୀ ପାଇଁ କ'ଣ ଆସକ୍ତି କ'ଣ କାନ୍ଦୁଛନ୍ତି? ସ୍ତ୍ରୀ ପ୍ରତି ଯେଉଁ ଆସକ୍ତ ହେଇକି ଯେଉଁ କାନ୍ଦିଲା ଭଳି ତାଙ୍କୁ ପ୍ରତୀୟମାନ ହେଲା, ସିଏ ଭାବିଲେ କ'ଣ ଇଏ ଭଗବାନ ନୁହନ୍ତି, ସେଥିପାଇଁ ପରୀକ୍ଷା କରିବା ପାଇଁ ଗଲେ। ସେଥିପାଇଁ ତ ସେ ତ ରାମଚନ୍ଦ୍ର ମହାପ୍ରଭୁ ଜାଣିଦେଲେ, ଯଦି ସେ ଆସକ୍ତ ହେଇ କାନ୍ଦୁଥାନ୍ତି ତାହେଲେ କେମିତି କହିଲା ରେ ସତୀ ତୁମେ ଏକା ଆସିଛ, ଶିବଜୀ କାହାନ୍ତି? ସେ ସମୟରେ ସତୀ ସଙ୍ଗେ ସଙ୍ଗେ ଏତେ ଲଜ୍ଜିତ ହେଲେ ସେଠୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ଶିବଜୀ ବାରଣ କରୁଥିଲେ, ଯାଅନି, ତୁମେ ବୁଝିପାରିବନି ପ୍ରଭୁଙ୍କ ଲୀଳା, ତୁମେ ବୁଝିପାରିବନି। କାରଣ ଶିବଜୀ ଜାଣନ୍ତି ଭଗବାନଙ୍କ ଲୀଳାକୁ, ଶିବଜୀ ଜାଣନ୍ତି। ତୃତୀୟ ସ୍କନ୍ଦ ଭାଗବତରେ ସେ କଥା କୁହାଯାଇଛନ୍ତି, ଭଗବାନ କେଉଁ ଲୀଳା କରିବା ପାଇଁ ଚାହାନ୍ତି, କ'ଣ କରିବା ପାଇଁ ଚାହାନ୍ତି ଶିବଜୀ ଜାଣନ୍ତି। ତେଣୁ ଶିବଜୀ ମନା କରୁଛନ୍ତି, ଏ ଯାଇକି ପରୀକ୍ଷା କଲେ। ତେଣୁ ଆମେ ଏ ପଏଣ୍ଟରେ ଆଲୋଚନା କରୁଛେ, ଭଗବାନଙ୍କର ଆସକ୍ତି ସେଭଳି ନାହିଁ, ଗୋଟେ ନାରୀ ପ୍ରତି ଭଗବାନ ଆସକ୍ତି ବି ନାହିଁ, ଜଗତକୁ ଶିକ୍ଷା ଦେଇଛନ୍ତି। ଯଦି ଆସକ୍ତି ହେବ, ଆସକ୍ତି ଯଦି ବଢ଼େଇକି ରଖିବ ତାହେଲେ ଏଇଭଳି କାନ୍ଦିବ। ତ ସେ ପ୍ରସଙ୍ଗ ଆମେ ଶ୍ରବଣ କରୁଥିଲେ। ତେଣୁ ଏ ଜଗତର ସ୍ଥିତି ହେଉଛି ଓଲଟା। ଏ ଯେଉଁ ପ୍ରସଙ୍ଗ ଆମେ ଶୁଣୁଛେ ଏଟା ସାଧାରଣ ଲୋକ ଆକୁ ବୁଝିପାରିବେନି, ସାଧାରଣ ଲୋକ ବୁଝିବା କଥା ଛାଡ଼ନ୍ତୁ ଗ୍ରହଣ କରିପାରିବେନି। ଭକ୍ତ ହେଲେ ମଧ୍ୟ ଭଗବାନଙ୍କ ପ୍ରତି ଯଦି କିଞ୍ଚିତ ଆସକ୍ତି ନାହିଁ, ଭକ୍ତିର ଯଦି କ'ଣ ଆସ୍ୱାଦନ କିଛି କ'ଣ ଉଦ୍ଦେଶ୍ୟ ନାହିଁ, ସିଏ ବି ବୁଝିପାରିବେନି, ବା ସିଏ ବି ଭାବିବେ ଏଇଟା ଆମକୁ ଆକ୍ଷେପ କରି ଲେଖା ହେଇଛି, ଆକ୍ଷେପ କରି କୁହାଯାଉଛି, ସିଏ ବୁଝିବେ ସେୟା ନାହିଁ। ସେଥିପାଇଁ ଆମେ ଗତକାଲି ଶୁଣିଥିଲେ ନା, ଇଏ ପ୍ରବଚନ ହେଉଛି ଅନ୍ଧକୁ ଦର୍ପଣ ଦେଖାଇବା ନ୍ୟାୟ। ଅର୍ଥାତ୍ ଯେଉଁମାନେ ଆସକ୍ତ ଚିତ୍ତ ପୁରୁଷ, ଯେଉଁମାନଙ୍କର ଭକ୍ତିର କ'ଣ ତାଙ୍କ ପାଖରେ ନାମ ନିଶାନ ନାହିଁ, ସେମାନଙ୍କୁ ଏଇଟା ଗୋଟେ କ'ଣ ଦର୍ପଣ ଦେଖେଇଲା ଭଳିଆ, ଅନ୍ଧ ବ୍ୟକ୍ତିକୁ ଦର୍ପଣ ଦେଖେଇଲା ଭଳି। ଆଉ ଜଗତର ତ ଯେଉଁମାନେ କାମାସକ୍ତ ସେମାନେ ପେଚାଠୁ ଅଧିକା ଅନ୍ଧ, ଡବଲ ଅନ୍ଧ। ପେଚାକୁ ତ ଦିନରେ ଦେଖାଯାଏ ନା ଉଲୁକ, ଆଉ ଇଏ ତ ଦିନ ରାତି କାହା କେଉଁ ସମୟରେ ଦେଖାଯିବନି। ଶାସ୍ତ୍ର ଲେଖାହେଇଛି କାମାନ୍ଧ ନୈବ ପଶ୍ୟତି ନୈବ ପଶ୍ୟତି ଜନ୍ମାନ୍ଧା, ଜନ୍ମାନ୍ଧା ନୈବ ପଶ୍ୟତି ନୈବ ପଶ୍ୟତି କାମାନ୍ଧା। ଯିଏ ଜନ୍ମରୁ ଅନ୍ଧ ସେ ତ ଦେଖିପାରେ ନା, ଯିଏ କାମାନ୍ଧା ତାକୁ ବି ଦେଖାଯିବନି। କିନ୍ତୁ ଭଗବାନ ପ୍ରତି ଆସକ୍ତ ହେଲା ପରେ ସେ ବୁଝିପାରିବେ। ଦେଖୁନାହାନ୍ତି ଆମର ସେ ପ୍ରସଙ୍ଗ ଆମେ ଶ୍ରବଣ କରି ଆସୁଥିଲେ, ଆଉ ସେଠି କୁହାହେଇନି ଭଗବାନ ପ୍ରତି ଆସକ୍ତି ଆସିବ କେମିତି, ସାଧୁଗୁରୁଙ୍କ କୃପାରେ। ଜଣେ ଭକ୍ତ ଥିଲେ, ଭକ୍ତ ହେଲେ ସେ ବହୁତ ସୁନ୍ଦର ଭକ୍ତ, ଧନୁର୍ଦାସ ନାମ ଶୁଣିଥିବେ ସମସ୍ତେ। ଧନୁର୍ଦାସ ଏତେ ବଡ଼ ସ୍ତ୍ରୀ ପ୍ରତି ଏତେ ଆସକ୍ତ, ତାଙ୍କର ଏତେ ଆସକ୍ତି ଥିଲା ଚିନ୍ତା ବାହାର ବସ୍ତୁ, କେହି ଚିନ୍ତା କରିପାରିବେନି ଏତେ ଆସକ୍ତି ତାଙ୍କର। ଚବିଶ ଘଣ୍ଟା ସିଏ ତାଙ୍କ ସ୍ତ୍ରୀଙ୍କ ମୁହଁକୁ ଚାହିଁକି ରୁହନ୍ତି, ମାନେ ଏମିତି ବର୍ଣ୍ଣନା ହେଇଛି, ସେ ଭୁଲିପାରନ୍ତିନି। ଆଉ ଏମିତି ସେ ଆସକ୍ତ ଥିଲେ, ସ୍ତ୍ରୀ ଯୁଆଡ଼େ ଯାଆନ୍ତି ସେ ତାଙ୍କ ଉପରେ ଛତା ଧରିକି ଯାଆନ୍ତି, ନିଜ ସ୍ତ୍ରୀ ଉପରେ ଛତା ଧରିକି ସେ ଯିବେ। ମାନେ ସ୍ତ୍ରୀ ଉପରେ ଯଦି ଖରା କିରଣ ପଡ଼ିବ, ସୂର୍ଯ୍ୟକିରଣ ପଡ଼ିବ, କାଳେ କ'ଣ ହେବ, ମୁହଁ ମଳିନ ହୋଇଯିବ, ଶୁଖିଯିବ, କଳା ପଡ଼ିଯିବ, ଏ ଯେଉଁ ବିଚାର। ସେ ତାଙ୍କ ସ୍ତ୍ରୀଙ୍କ ଚେହେରା ଉପରେ ଯେମିତି କ'ଣ ସୂର୍ଯ୍ୟକିରଣ ଯେମିତି ପଡ଼ିବନି, ଏଇଭଳି। ଆଉ ସମସ୍ତଙ୍କର ସେ ଉପହାସର ପାତ୍ର ଥିଲେ, ଶାସ୍ତ୍ର ବର୍ଣ୍ଣନା ହୋଇଛି, ସମସ୍ତଙ୍କର ସେ ଉପହାସର ପାତ୍ର ଥିଲେ। ସମସ୍ତେ ତାଙ୍କୁ ଦେଖି ହସୁଥିଲେ, ଆରେ କ'ଣ ଇଏ ଗୋଟେ ଏମିତି, ଗୋଟେ ସ୍ତ୍ରୀ ଉପରେ ସବୁବେଳେ ଛତରା ଧରିକି ବୁଲୁଛି, ଏତେ ତାକୁ ଭଲ ପାଉଛି ନା। ତ ଦିନେ ଏମିତି ଯାଉଛନ୍ତି, ଯିବାବେଳେ କ'ଣ ହେଇଛି, ବିପରୀତ ଦିଗରୁ ରାମାନୁଜାଚାର୍ଯ୍ୟ ତାଙ୍କର ଶିଷ୍ୟମାନଙ୍କ ସହିତ ଆସୁଛନ୍ତି। ରାମାନୁଜାଚାର୍ଯ୍ୟ ତାଙ୍କର ଶିଷ୍ୟମାନଙ୍କ ସହିତ ଯେତେବେଳେ ଆସୁଛନ୍ତି, ଶିଷ୍ୟମାନେ ବି ଜାଣିଛନ୍ତି, ଶିଷ୍ୟମାନେ ରାମାନୁଜାଚାର୍ଯ୍ୟଙ୍କୁ କହିଲେ, କହିଲେ ଗୁରୁଦେବ ଦେଖନ୍ତୁ ଏ ବ୍ୟକ୍ତିକୁ କିଭଳି, ଏହାର କିଭଳି ସ୍ତ୍ରୀ ପ୍ରତି ତାର କିଭଳି ଆସକ୍ତି, ଆପଣ ଟିକେ ଦେଖନ୍ତୁ, ଟିକେ କୃପା କରନ୍ତୁ। ସେଇଟା ପଚାରିଲେ, ତୁମେ କାହିଁକି ଛତାଟା, ନା ଆଜ୍ଞା ମୋ ସ୍ତ୍ରୀକୁ ନ ଦେଖିଲେ ମୁଁ ରହିପାରିବିନି, ଗୋଟିଏ ମୁହୂର୍ତ୍ତ ମୋ ସ୍ତ୍ରୀକୁ ନ ଦେଖିଲେ ମୁଁ ରହିପାରେନି। ଆଚ୍ଛା କାହିଁକି ତମ ସ୍ତ୍ରୀଙ୍କୁ ଦେଖିବା ପାଇଁ ଏତେ ଲାଳସ, ନା ଆଜ୍ଞା ମୋ ସ୍ତ୍ରୀର ମୁହଁରେ ଏତେ ସୁନ୍ଦର, କ'ଣ କୁହାଯିବ, ମାନେ ସେ ସୌନ୍ଦର୍ଯ୍ୟକୁ ମୁଁ ଏମିତି ଆସ୍ୱାଦନ କରୁଛି, ଅମୃତ ଆସ୍ୱାଦନ କଲା ଭଳି। ସେ ପରା ଏଭଳି କହିଲେ, କହିଲେ ଅମୃତକୁ ଆସ୍ୱାଦନ କଲା ଭଳି ମୋ ସ୍ତ୍ରୀର ସୌନ୍ଦର୍ଯ୍ୟ ମୁଁ ଆସ୍ୱାଦନ କରୁଛି, ତେଣୁ ମୁଁ ନ ଦେଖିଲେ ରହିପାରିବିନି, ମୁଁ ସେ ଆସ୍ୱାଦନ କରୁଛି ବୋଲି ମୁଁ ଛାଡ଼ି ପାରୁନି। ସାଧୁମାନେ ତ ଜାଣନ୍ତି ନା, ରାମାନୁଜାଚାର୍ଯ୍ୟ ଜାଣନ୍ତି, କହିଲେ ଆରେ ଇଏ କ'ଣ ଜଡ଼ ଶରୀର ପ୍ରତି ଆସକ୍ତ ହେଇକି ଏଭଳି ତାର ଚିନ୍ତାଧାରା। ରାମାନୁଜାଚାର୍ଯ୍ୟ କହିଲେ ଠିକ୍ ଅଛି, ତୁମେ ଯଦି ବିଚାର କରୁଛ ଅମୃତ ଆସ୍ୱାଦନ କରୁଛ, ତାହେଲେ ତାଠୁ ଯଦି ଅଧିକ ଅମୃତ ଭଳି କିଛି, ତାଠୁ ଆହୁରି ଅଧିକ ଆସ୍ୱାଦନୀୟ ବସ୍ତୁ ଯଦି କିଛି ଦିଆଯାଏ, ତାହେଲେ ତୁମେ ସେଇଟା ଛାଡ଼ିଦେବ ତ। ସେ କହିଲେ ଆଜ୍ଞା, ଏ ମୋ ସ୍ତ୍ରୀର ସୌନ୍ଦର୍ଯ୍ୟଠାରୁ କ'ଣ ଅଧିକ ଆସ୍ୱାଦନ ବସ୍ତୁ ଅଛି ଜଗତରେ, କହିଲେ ଏ ଯେଉଁ ଆସ୍ୱାଦନ, ତାଠୁ ଅଧିକ ଆସ୍ୱାଦନ କ'ଣ ଅଛି। ତ ରାମାନୁଜାଚାର୍ଯ୍ୟ କହିଲେ ଠିକ୍ ଅଛି, ତାଠୁ ଅଧିକ ଆସ୍ୱାଦନ ମୁଁ ତୁମକୁ ଦେଖାଉଛି, ଦେଖ। ଠିକ୍ ସେ ସମୟରେ କ'ଣ ହେଇଛନ୍ତି, ସେ ସମୟରେ ରଙ୍ଗନାଥଙ୍କର ପାଲିଙ୍ଗି ଆସୁଛି, ରଙ୍ଗନାଥଜୀ ଆସୁଛନ୍ତି ପାଲିଙ୍ଗିରେ, ପ୍ରୋସେସନ୍ରେ। ରାମାନୁଜାଚାର୍ଯ୍ୟ ସେ ସମୟରେ ଦେଖେଇଲେ, କହିଲେ ଦେଖ, ତୁମେ ସଂସାର ସବୁଠୁ ସୌନ୍ଦର୍ଯ୍ୟବାନ ବ୍ୟକ୍ତିଙ୍କୁ ଦେଖିବା ପାଇଁ ଚାହୁଁଛ, ସବୁଠୁ ସୁନ୍ଦର ଦେଖିବା ପାଇଁ ଚାହୁଁଛ, ତ ଇଏ ଗୋଟେ କ'ଣ କଫ ଭାତ ପିତର ଶରୀର, ତା ପ୍ରତି ଆସକ୍ତ ହେଇକି ତୁମେ ସେଇଟାକୁ ସୌନ୍ଦର୍ଯ୍ୟ ବୋଲି ବିଚାର କରୁଛ, ଆଉ ସେଇଠି ଆସ୍ୱାଦନ କରୁଛ, ତୁମେ କ'ଣ ସେଠି ଅଛି, ସୌନ୍ଦର୍ଯ୍ୟ ଦେଖିବ ତ, ଦେଖ। ଦେଖେଇଲେ ରଙ୍ଗନାଥଙ୍କ ସବାରି ସେ ସମୟରେ ପାଲିଙ୍ଗିରେ ଆସୁଛନ୍ତି, ଭଗବାନ ପୁରା ପ୍ରସେସନରେ ଆସୁଛନ୍ତି। ସେତେବେଳେ ଦେଖିଲେ ପ୍ରକୃତରେ ଏଠୁ କ'ଣ ଶିକ୍ଷାଟା ମିଳିଲା, ଦର୍ଶନଟା ଆମେ କରିପାରୁନେ, ଆମେ କରିପାରିବାନି, ଆମେ କ'ଣ ଦେଖୁନେ କି କୃଷ୍ଣ ବଳରାମଙ୍କୁ, ଆମେ ତ ପ୍ରତିଦିନ ଦେଖୁଛେ, ଆମେ ଦେଖୁଛେ କି ନାହିଁ, ପ୍ରତିଦିନ ଦେଖୁଛେ, କ'ଣ ଆମର ସେ ଦର୍ଶନ ହେଲାଣି ନା, ସେ ଦୃଷ୍ଟି ଆମେ ପାଇଲେଣି ନା, ଆମେ ଦେଖୁଛେ, ଶୁଦ୍ଧ ଭକ୍ତ ବି ଦେଖୁଛନ୍ତି, ଫରକ ଅଛି ନା। ଶୁଦ୍ଧ ଭକ୍ତ ଦେଖେଇଲେ ଆମେ ଦେଖିପାରିବା, ଶୁଦ୍ଧ ଭକ୍ତ ଆମକୁ ଦେଖିବା ପାଇଁ ଚାହିଁଛନ୍ତି, କିନ୍ତୁ ଆମେ ସେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର କହିଲା ଭଳି ପୁଅ ଘର ଭିତରେ ଶୋଇଛି, ବାପାଙ୍କ ପାଖରେ ଯୁକ୍ତି କରୁଛି, ବାପା ଡାକୁଛନ୍ତି ବା ମାଆ ଡାକୁଛନ୍ତି, କିରେ ବାପା ଘର ଭିତରେ କାହିଁ ଶୋଇଛୁ, ବାହାରକୁ ଆସ, ଥଣ୍ଡା ହେଉଛି, ଘର ଭିତରେ କାହିଁ ଶୋଇଛୁ, ବାହାରକୁ ଆସୁନୁ, ବାହାରକୁ ଆସ, ଖରା ଆସିଲାଣି, ସୂର୍ଯ୍ୟକିରଣ ଟିକେ ତ ଦେହରେ ବାଜୁ, ଶରୀର ଠିକ୍ ରହିବ, ଉତ୍ତାପ ପାଇବୁ, ଶରୀର ସୁସ୍ଥ ରହିବ। ପୁଅ ସେ ଘର ଭିତରେ ରହିକି ଚିତ୍କାର କରୁଛ, ନା ନା ମୁଁ ଯିବିନି, କ'ଣ କହୁଛି ପୁଅ, ସେଠି ଜାଣିଥିବ କ'ଣ କହୁଛି, ନା ସୂର୍ଯ୍ୟଙ୍କର ଯଦି ଶକ୍ତି ଅଛି ସେ ଭିତରକୁ ଆସନ୍ତୁ, ସୂର୍ଯ୍ୟଙ୍କର ଯଦି ଶକ୍ତି ଅଛି ସେ ଘର ଭିତରୁ ଆସି ମଧ୍ୟରେ ପଡ଼ନ୍ତୁ, ମୁଁ କାହିଁ ବାହାରକୁ ଯିବି। ଆମ ଅବସ୍ଥା ଠିକ୍ ସେୟା, ଆମେ ଭଗବାନଙ୍କୁ ଦର୍ଶନ କରିବୁ ମଧ୍ୟ ଦର୍ଶନ କରିପାରୁନୁ, କାହିଁକି ସେ ଆକର୍ଷଣ ନାହିଁ, ସାଧୁଗୁରୁ ଆମକୁ ଦେଖାଉଛନ୍ତି, ଦେଖ ଆମେ ଦେଖିବା ପାଇଁ ଚାହୁଁନୁ, ସେ ଦୃଷ୍ଟିଟା କେମିତି ଆସିବ। ସାଧୁଗୁରୁଙ୍କ ପାଖରେ ସମ୍ପୂର୍ଣ୍ଣ ସମର୍ପିତ ହେଲେ ମାନେ ସେତ ହେବନି, ଆମେ କ'ଣ କି ଭଗବାନଙ୍କୁ ଦର୍ଶନ ନ କରିକି ଆମେ ଆଖି ବୁଝିକି ରହୁଛେ ବା ମାୟାକୁ ଦର୍ଶନ କରୁଛେ, ସେଇଠି ଆମର ଭଗବତ ଦର୍ଶନ ହେଉନି। ଆପ ଆପଣ ସବୁ ଭାବୁଥିବେ ମୁଁ ମନରୁ କହୁଛି, ମନରୁ କହୁନି, ଭାଗବତମ ଦଶମ ସ୍କନ୍ଦର ସିଦ୍ଧାନ୍ତ ଇଏ। ଦଶମ ସ୍କନ୍ଦର କେଉଁଠି ଅଛି ଜାଣିଛ? କେଉଁଠି ଅଛି? ଭଗବାନଙ୍କୁ ଦର୍ଶନ ନ କରି ଯିଏ ଶୁଅନ୍ତି ତାଙ୍କୁ ମାୟା ଧରେ, ଭାଗବତମରେ ଅଛି। କେଉଁଠି ଅଛି ଗତିଆ? ଗତିଆ ଭାଜି ମୋତେ ପଚାରୁଥିଲେ ସେ ବିଷୟ, ଭାଗବତମରେ ବହୁତ ଜାଗାରେ ଅଛି। ଦଶମ ସ୍କନ୍ଦରେ ସ୍ପଷ୍ଟ ଗୁରୁଦେବ କହିଛନ୍ତି ତାଙ୍କ ଲେକ୍ଚରରେ, ବ୍ୟୋମାସୁର, ବ୍ୟୋମାସୁରର ପ୍ରସଙ୍ଗ ଶୁଣିବେ। ଭଗବାନଙ୍କ ସହିତ ଖେଳୁଛନ୍ତି ବାଳକମାନେ, ସଖାମାନେ ଖେଳୁଛନ୍ତି, ଆଖି ବୁଝିକି ରହୁଛନ୍ତି। ସେଇଟା ଆଚାର୍ଯ୍ୟମାନେ କୁହନ୍ତି କିରେ ଭଗବାନଙ୍କ ପାଖରେ ଅଛ ତୁ ଆଖି ବୁଝିକି ରହୁଛ ନା ଭଗବାନଙ୍କୁ ନ ଦେଖିକି? ଭଗବାନଙ୍କୁ ନ ଦେଖି ତୁମେ ଆଖି ବୁଝିକି ରହୁଛ, ଆଖି ବୁଝି ରହୁଛ, ବ୍ୟୋମାସୁର ଆସି କ'ଣ କରିବ? ଆଖି ବୁଝି ରହିଲାନି ବ୍ୟୋମାସୁର ଆସୁଛି, ବ୍ୟୋମାସୁର ଆସୁଛି। ଯେଉଁମାନେ ଆଖି ବୁଝି ବୁଝି ରହିଛନ୍ତି ସେମାନଙ୍କୁ ଉଠେଇ ଧରି ପଳେଇ ଯାଉଛି, ଉଠେଇ ନେଇ ଗୁମ୍ଫା ଭିତରେ ପକେଇ ଦେଉଛି। ଦେଖିବେ ସେ ପ୍ରସଙ୍ଗ ଭାଗବତର ଅଛି, ଦଶମ ସ୍କନ୍ଦରେ ତାଙ୍କୁ ନେଇ ସେ ଗୁମ୍ଫା ଭିତରେ ପକାଉଛି। ଗୁମ୍ଫା ଭିତରେ ପକେଇକି କ'ଣ କରୁଛି? ଖାଲି ଗୁମ୍ଫା ଭିତରେ ପକାଉନି, ପକେଇକି ତା ମୁହଁରେ ପଥର ଢାଙ୍କି ଦେଉଛି ବ୍ୟୋମାସୁର। ସାଧୁଗୁରୁ ଭଗବାନଙ୍କୁ ଦର୍ଶନ କରିବା ପାଇଁ ବ୍ୟବସ୍ଥା କରିଛନ୍ତି, ଆମେ ଯଦି ଦର୍ଶନ ନ କରିବା ତାହେଲେ ଆଖି ତ ନିଶ୍ଚିତ ଦେଖିବ ମାୟାକୁ, ଆଉ ଯିବ କୁଆଡ଼େ? ମାୟା ତ ଟାଣିବ। ତେଣୁ ବହୁତ ସତର୍କ ଭାବୁଛି ଉଚିତ। ହଁ, କେଉଁ ପଏଣ୍ଟ ମୁଁ କହୁଥିଲି? ରାମାନୁଜ ଆଚାର୍ଯ୍ୟଙ୍କ କଥା କହୁଥିଲି, ସିଆଡ଼େ ଚାଲିଗଲି। ସାଧୁଙ୍କ କୃପାରେ ଭଗବତ ଦର୍ଶନ ହୁଏ। ଯେତେବେଳେ ରାମାନୁଜ ଆଚାର୍ଯ୍ୟ ଦେଖେଇଦେଲେ, ଦେଖ ରଘୁନାଥ ଆସୁଛନ୍ତି, ରଘୁନାଥ ଦେଖିଲା ପରେ ତାଙ୍କ ଆଖି ଲାଖିଗଲା, ବାସ୍ ସେଇଦିନଠୁ ସ୍ତ୍ରୀ ଆସକ୍ତି ଛାଡ଼ିଦେଲେ। ତାପରେ ସେ ବହୁତ ବଡ଼ ଭକ୍ତ ହେଲେ, ଆପଣ ଜାଣିଥିବେ ତାଙ୍କ ଚରିତ୍ର ବହୁତ ସୁନ୍ଦର ଚରିତ୍ର, ତାଙ୍କର ପୂର୍ବ ଇତିହାସ ହେଉଛି ଏହା। କ'ଣ ସ୍ତ୍ରୀ ପ୍ରତି କାହିଁକି ଆସକ୍ତି ହେବା? କ'ଣ ଆସକ୍ତି ହେଇ ଲାଭ କ'ଣ? କ'ଣ ଅଛି କହୁନାହାନ୍ତି? ଭର୍ତ୍ତୃହରି ତାଙ୍କର ଗୋଟେ ନୀତିରେ ସୁନ୍ଦର କଥା କହୁଛନ୍ତି, ଭୋଗାସ୍ତୁଙ୍ଗ ତରଙ୍ଗ ଭଙ୍ଗ ଚପଳା ପ୍ରାଣାକ୍ଷଣ ଧ୍ୱଂସିନ ସ୍ତୋକାନ୍ୟେବ ଦିନାନି ଯୌବନ ସୁଖଂ ପ୍ରୀତିଃ ପ୍ରିୟେଷୁ ଅସ୍ଥିରା ତତ୍ ସଂସାରମ୍ ଅସାରମ୍ ଏବ ନିଖିଳଂ ମତ୍ତା ବୁଧା ଯୌବନେ ଲୋକାନୁଗ୍ରହ ପେଷଳେନ ମନସା ଯତ୍ନ ସମାଧିୟତମ୍। ଭର୍ତ୍ତୃହରି ତାଙ୍କର ରଚନା କରିଛନ୍ତି, ଏଠି ପୁରା ସିଦ୍ଧାନ୍ତ ରହିଛି। କେତେ ଶ୍ଳୋକ ଅଛି ଏଭଳି ଶୁଣିବା ପ୍ରସଙ୍ଗରେ, ଆମେ ଯେତିକି ଆମେ ଆଲୋଚନା କରିପାରିବା ତାକୁ ଆଲୋଚନା କରିବା। ଏଠି ସେ କହୁଛନ୍ତି କେତେ ସୁନ୍ଦର, କେତୋଟି ଜିନିଷ ଏଠି କହିଛନ୍ତି ଆପଣ ଦେଖିବେ। ଭୋଗାସ୍, ଏଇ ଏଇ ଶ୍ଳୋକର ସିଦ୍ଧାନ୍ତ, ଭୋଗାସ୍ ତୁଙ୍ଗ ତରଙ୍ଗ ଭଙ୍ଗ ଚପଳା, ଏ ଯେତେ ସବୁ ଭୋଗ ବିଳାସ ଆମର ରହିଛି, ଯାହା ସବୁ ଭୋଗ ବିଳାସ, କାହା ପ୍ରତି ଆସକ୍ତି ହେବା ଉଚିତ ନୁହଁ। ଦେଖୁନାହାନ୍ତି ଏଇ ସିଦ୍ଧାନ୍ତ ରହିଛି, ଧନଂ ଜନଂ ସବୁଥିରେ ରହିଛି, ଯେତେ ଭୋଗ ବିଳାସ ବସ୍ତୁ ରହିଛି ସେଗୁଡ଼ାକ କିଭଳି କହିଲେ, ତୁଙ୍ଗ ତରଙ୍ଗ ଭଙ୍ଗ ଚପଳା। ତୁଙ୍ଗ ତରଙ୍ଗ ଭଙ୍ଗ, ସମୁଦ୍ରରେ ଯେଉଁ ଲହଡ଼ି ଆସୁଛି ସେ ଲହଡ଼ିଟା କେତେ ସମୟ ରହୁଛି? ତରଙ୍ଗ ଭାଙ୍ଗି ଯାଉଛି ନା, ସମୁଦ୍ର ଲହଡ଼ି କ'ଣ ଉଚ୍ଚା ହେଇକି ରହୁଛି ନା? କେତେ ବଡ଼ ବଡ଼ ଲହଡ଼ି ଆସୁଛି ଏ ଜଗତର ସବୁ ଭୋଗ ବସ୍ତୁ, ଠିକ୍ ସେୟା ରହିବନି, ସବୁଦିନ ପାଖରେ ରହିବନି, ତା ପ୍ରତି ଆସକ୍ତି ହେଇକି ଆମେ ପଡ଼ୁଛେ। ଭୋଗାସ୍ ତୁଙ୍ଗ ତରଙ୍ଗ ଭଙ୍ଗ ଚପଳା, ଚପଳା କ୍ଷଣସ୍ଥାୟୀ, ସବୁଦିନ ରହିବନି, କ୍ଷଣସ୍ଥାୟୀ, ଯେତେ ଭୋଗ୍ୟ ବସ୍ତୁ ଆମ ପାଖରେ ଅଛି, ଯାହା କିଛି ଅଛି, ଏବଂ ଆଉ କ'ଣ କ୍ଷଣସ୍ଥାୟୀ କହୁଛନ୍ତି, ପ୍ରାଣାକ୍ଷଣ ଧ୍ୱଂସିନ, ପ୍ରାଣ ପ୍ରାଣ ମଧ୍ୟ ଅତି ନଶ୍ୱର, ଯେକୌଣସି ସମୟରେ ପ୍ରାଣ ଚାଲିଯିବ। ସେ ବସ୍ତୁ ଥାଇପାରେ, ଭୋଗ୍ୟ ବସ୍ତୁ ଥାଇପାରେ, ପ୍ରାଣ ଚାଲିଯିବ, ପ୍ରାଣ ଥାଇପାରେ, ଭୋଗ୍ୟ ବସ୍ତୁ ଚାଲିଯିବ। ଏହି ସିଦ୍ଧାନ୍ତକୁ ଶ୍ରୀଧର ସ୍ୱାମୀ କହିଛନ୍ତି ତାଙ୍କର ଗୋଟେ ଟୀକାରେ, ଆମେ ଥିବା ଭୋଗ୍ୟ ବସ୍ତୁ ଚାଲିଯିବ, ଭୋଗ୍ୟ ବସ୍ତୁ ଥିବ ଆମେ ଚାଲିଯିବା, କୌଣସି ବସ୍ତୁର ସ୍ଥାୟୀତ୍ୱ ନାହିଁ। ସେଥିପାଇଁ ଭାଗବତ ସେ କଥା ନାହିଁ, ଆୟୁ ହରତି ବୈପୁଂସାମ ଉଦ୍ୟନ ଅସ୍ତଞ୍ଚ ଜନ୍ମସୁ, ସୂର୍ଯ୍ୟଙ୍କର ଉଦୟ ଏବଂ ଅସ୍ତ ଭିତରେ ଆୟୁଷ କ୍ଷୟ ହୋଇଯାଏ, ପ୍ରତିଦିନ ଗୋଟେ ଗୋଟେ ଦିନ ଆମର କ'ଣ ଆୟୁଷରୁ କଟିଯାଉଛି, କ୍ଷଣ ଭଙ୍ଗୁରା। ଆଚ୍ଛା ଆଉ କ'ଣ କହୁଛନ୍ତି, ସ୍ତୋକାନି ଏବ ଦିନାନି ଯୌବନ ସୁଖଂ, ସ୍ତୋକାନି ଏବ ଦିନାନି ଯୌବନ ସୁଖ, ଏ ସ୍ତ୍ରୀ ପ୍ରତି ଆସକ୍ତି, ଏଇ ଯେଉଁ ଭାବଟା କେଉଁ ସାର୍, ଯୌବନ ସମୟ ଟିକେ ଅଧିକା ଥାଏ ନା, କ'ଣ ଉନ୍ମାଦତା, ଉନ୍ମାଦତା ଯୌବନ ସମୟ ଟିକେ ଅଧିକା ରହେ, ସେ କହୁଛନ୍ତି ସ୍ତକାନିବ ଦିନାନି ଯୌବନ ସୁଖମ୍, ଏ ଯେଉଁ ଯୌବନ ସୁଖ ଏଇଟା ବି ସ୍ତକାନିବ ଦିନାନି, ଅଳ୍ପ କେତେ ଦିନ। ପ୍ରୀତି ପ୍ରିୟସୁ ଅସ୍ଥିରା, କେତେ ସିଦ୍ଧାନ୍ତ କହିଛନ୍ତି, ପ୍ରୀତି ପ୍ରିୟସୁ ଅସ୍ଥିରା, ଯେଉଁ ଯେଉଁ ପ୍ରିୟ ବସ୍ତୁ ରହିଛି ସେଇ ପ୍ରିୟ ବସ୍ତୁ ପ୍ରତି ପ୍ରୀତିଟା ମଧ୍ୟ ଅସ୍ଥିର, ଏବଂ ସେଇ ସେଇ ପ୍ରିୟ ବସ୍ତୁ ମାନେ ନିଜକୁ ଯେଉଁ ପ୍ରୀତି କରୁଛନ୍ତି ସେଟା ବି ଅସ୍ଥିର। ଆମେ ଯାହାକୁ ଭଲ ପାଉଛେ ସିଏ ଆମକୁ ସେଭଳି ଭଲ ସବୁବେଳେ ପାଇବ କହିଲ, ପାଇବନି। ଆଉ ଭାଗବତରେ କୁହାହେଇଛି, ଭଗବାନ କପିଳାଦେବ ବି କହିଛନ୍ତି ମା ଦେବଗତୀଙ୍କି, ଏ ବହୁ ଶାସ୍ତ୍ର ସିଦ୍ଧାନ୍ତ, ଆମେ ସେମାନଙ୍କର ଆବଶ୍ୟକତା ପୂରଣ କରିପାରୁଛେ, ସେମାନଙ୍କୁ ଭଲ ପାଉଛନ୍ତି। କବୀରଜୀ ତାଙ୍କ ଦୋହାରେ କହିଛନ୍ତି, ଏ ସବୁ ସିଦ୍ଧାନ୍ତ ରହିଛି, ସବୁ ସମାନ ସିଦ୍ଧାନ୍ତ, ଆମେ ତାଙ୍କର ଆବଶ୍ୟକତା ପୂରଣ କରୁଛେ ତ ସେମାନଙ୍କୁ ଭଲ ପାଉଛନ୍ତି, ତାଙ୍କ ଆବଶ୍ୟକତା ପୂରଣ କରନ୍ତୁ ତ ଦେଖିବା ଠିକ ବସନ୍ତୁ, କେହି ଭଲ ପାଇବେନି। ଯିଏ ଭାବୁଛି ମୁଁ ନ ପୋଷିଲେ କ'ଣ ଘର ଚଳିବ, ମୁଁ ପୋଷୁଛି ଏଗୁଡ଼ି ସେଗୁଡ଼ି ସବୁ ଠିକ ଅଛି, ତୁମେ ପୋଷୁଛ ବୋଲି ତୁମେ ଭଲ ପାଉଛନ୍ତି ସମସ୍ତେ, ଆମେ କହୁଛୁ ନା ଭଲ ପାଉଛନ୍ତି ସମସ୍ତେ, ଆମେ ପରିପୋଷଣ କରୁଛେ ସବୁକିଛି ଦେଉଛେ ବୋଲି ଭଲ ପାଉଛନ୍ତି। ଯଦି ପ୍ରଶ୍ନ ଆସେ ଠିକ ଅଛି ଭଲ ପାଉଛନ୍ତି ତ, ଦୁଆର ମୁହଁରେ ଖାଲି ବସିବ, କୁଆଡ଼େ ଯିବନି, ରୋଜଗାର କରିବନି, କିଛି ନାହିଁ, ଦେଖିବା କେମିତି ଭଲ ପାଇବେ, ଜଗତର ସ୍ୱରୂପ ସେୟା। ପ୍ରୀତି ପ୍ରିୟସୁ ଅସ୍ଥିରା ତତ୍ ସଂସାରମ ଅସାରମ ଏବ ନଖିଳମ ଗତ୍ୱା ବୁଧା ଯୌବନେ, କେତେ ସୁନ୍ଦର କହିଲେ। ତେଣୁ କ'ଣ କରିବା ଉଚିତ, ତତ୍ ସଂସାରମ ଅସାରମ ଏବ ନିଖିଳମ ଗତ୍ୱା, ତେଣୁ ସଂସାରର ସମସ୍ତ ସାଂସାରିକ ଭୋଗବିଳାସକୁ ଅସାର ବୋଲି ବିଚାର କରିବା ଉଚିତ। କେଉଁ ସମୟରେ, ବୁଧା ଯୌବନେ, ଯୌବନ ସମୟରେ, ଯୌବନ କାଳରେ ହିଁ, ଯୌବନ କାଳରେ ହିଁ ସଂସାର ସବୁ ବସ୍ତୁକୁ ଅସ୍ଥିର ବୋଲି ବିଚାର କରିବା ଉଚିତ, ଅସ୍ଥାୟୀ ବୋଲି ବିଚାର କରିବା ଉଚିତ, ନଚେତ୍ ସମୟ ଗଡ଼ିଗଲେ ଆଉ ହେବନି। ସେଦିନ ଆମେ ଶୁଣୁଥିଲେ ନା, ସମୟ ଗଲେ ହରିଭଜନ ଆର୍ ତ ହେବେ ନା, ସମୟ ଗଲେ ଆଉ ହରିଭଜନ ହେବନି। ପ୍ରହଲ୍ଲାଦ ମହାର୍ଷି କଥା କହିଛନ୍ତି, ଆଉ ପ୍ରହଲ୍ଲାଦ ମହାର୍ଷି ତାଙ୍କର ସଖାମାନଙ୍କୁ ଯେଉଁ ଶିକ୍ଷା ଦେଇଛନ୍ତି, ପ୍ରହଲ୍ଲାଦ ମହାର୍ଷିଙ୍କ ଶିକ୍ଷା ବହୁତ ଗୁରୁତ୍ୱପୂର୍ଣ୍ଣ ଶିକ୍ଷା। କୌଣସି ଶ୍ଳୋକ ରହିଛି, କଥଂ ପ୍ରିୟାୟଂ ଅନୁକମ୍ପିତାୟଂ, ହଁ ସଙ୍ଗମ ରହସ୍ୟ ରୁଚିରାଂଶ ମନ୍ତ୍ରଣ, ସେ ଯେଉଁ ଶ୍ଳୋକ ରହିଛି ଦେଖୁନାହାନ୍ତି, ଭୁଲି ପାରିବେନି ଜୀବନ ସାରା। କଥଂ ପ୍ରିୟାୟଂ ଅନୁକମ୍ପିତାୟଂ ସଙ୍ଗମ ରହସ୍ୟ ରୁଚିରାଂଶ ମନ୍ତ୍ରଣ, ତାପରେ ଶିଶୁର ବି ତାପରେ ବଦଳରେ ଶିଶୁ କଥା, ପ୍ରଥମେ ରହିଛି ସ୍ତ୍ରୀର କଥା। କଥଂ ପ୍ରିୟାୟଂ ଅନୁକମ୍ପିତାୟଂ ସଙ୍ଗମ ରହସ୍ୟ ରୁଚିରାଂଶ ମନ୍ତ୍ରଣ, ସେ ତ ଜଗନ୍ନାଥ ଦାସ ବହୁ ସୁନ୍ଦର ଦେଖିଛନ୍ତି, ଏକାନ୍ତ ଏକାନ୍ତ ସମୟରେ ଯେଉଁ ଆଳାପ, ତାକୁ କ'ଣ ଯିବ ଭୁଲିଯିବ ସହଜରେ, ଭୁଲି ପାରିବନି, ଆଉ ସେଇଟା ତ ବନ୍ଧନ କାରଣ। ଭାଗବତରେ ସେ କଥା କୁହାଯାଇଛି ବାରମ୍ବାର, ତା ମାନେ ଏଠି ନିନ୍ଦା କରାଯାଇନି, କୌଣସି ଦୃଷ୍ଟିକୋଣରୁ ନିନ୍ଦା କରାଯାଇନି, ନିଜର ଆସକ୍ତିକୁ କମେଇବା ପାଇଁ ଶିକ୍ଷା ଦିଆଯାଇଛି। ସେଥିପାଇଁ ସଂସାର ସମସ୍ତ ବସ୍ତୁକୁ ଅସାର ବିଚାର କରି ନେବା ଉଚିତ, କେଉଁ ସମୟରେ, ଯୌବନ ସମୟରେ, ଯୁବକ ସମୟରେ ହିଁ ଅସାର ବିଚାର କରି ନେବା ଉଚିତ, ନଚେତ୍ ବୟସ ବଢ଼ିଲା ପରେ ହେବନି, ଏଇଟା ହେବନି, କାହିଁକି ହେବନି, କେମିତି ହେବନି, ଏଇଟା ଏଇଟା ଉପଲବ୍ଧିର ବିଷୟ। ଶାସ୍ତ୍ର ଦୃଷ୍ଟିରୁ ଆମେ ଦେଖିପାରୁଛୁ, ଅନୁଭବୀ ଲୋକମାନେ ସେମାନଙ୍କର ଅନୁଭବକୁ ଆମ ଆଗରେ ବ୍ୟକ୍ତ କରନ୍ତି, ସେମାନଙ୍କ ଅନୁଭବରୁ ଆମେ ଶୁଣିକି ବୁଝିପାରୁଛୁ। ସଂସାର ବହୁତ ଅନୁଭବୀ ଲୋକ ଆସି କହିଦିଅନ୍ତି, ସେମାନଙ୍କ କଥା ସବୁ କୁହନ୍ତି, ତାଙ୍କ ନାଁ କୁହାଯିବନି, କହିବା ବି ଉଚିତ ନୁହଁ, କିନ୍ତୁ ମୁଁ ବହୁତ ଲୋକଙ୍କଠୁ ଶୁଣିଛି, ସେମାନେ ସବୁ ଆସି ଏକାନ୍ତରେ କୁହନ୍ତି, ଯେତେବେଳେ ବାହାରୁ ଯାଉ ପ୍ରଚାର କରିବା ପାଇଁ, ସେସବୁ କୁହନ୍ତି, ସମସ୍ୟା କ'ଣ, ଆସକ୍ତି କ'ଣ କୁହନ୍ତି, କିନ୍ତୁ ଦୋଷ ଦିଆଯାଇପାରିବନି, କ'ଣ କରାଯିବ, କାରଣ ଭଗବାନଙ୍କୁ ଆମେ ଭଲ ପାଇପାରୁନେ ନା, ଦୋଷରେ ହେଲା ଏହା, ଆଉ କିଛି ନାହିଁ, ଦୋଷ ହେଉଛି ଆମେ ଯେହେତୁ ଭଗବାନଙ୍କୁ ଭଲ ପାଇପାରୁନେ, ସେଇଥିପାଇଁ ଇତର ଆସକ୍ତିଟା ଆମର କଟୁନି, ଭଗବାନ ଭଲ ପାଇଲେ ଇତର ଆସକ୍ତି ଆପେ ଆପେ କଟିବ। ଯୌବନ ସମୟରେ ଏଇଟା ବୁଝି ନେବା ଉଚିତ, ବୁଝି କ'ଣ କରିବେ, ଲୋକାନୁଗ୍ରହ ପେଷଳେନ ମନସା ଯତ୍ନ ସମାଧିୟତାମ, ସେହି ସମୟରେ ଏଇଟା ବୁଝିକି ଯୌବନ ସମୟରେ ନିଜର କଲ୍ୟାଣ କରିବେ, ଜଗତର କଲ୍ୟାଣ କରିବା ପାଇଁ ଲାଗିବେ। ଜଗତର କଲ୍ୟାଣ ଛାଡ଼ି ଦିଅନ୍ତୁ, ଆଗେ ନିଜର କଲ୍ୟାଣ କରନ୍ତୁ, ନିଜର କଲ୍ୟାଣ କରିବା ଉଚିତ। ତ ଏଇ ଭାବନାରେ ଯଦି ଜଣେ ରହିବ, ତାହେଲେ ସେ ଗୃହସ୍ଥ ଆଶ୍ରମ ରହିଲେ ମଧ୍ୟ ତା ପାଇଁ ବନ୍ଧନ ନୁହଁ, ସେ ଆଶ୍ରମଟା ତା ପାଇଁ ବନ୍ଧନର କାରଣ ନୁହଁ, ନଚେତ୍ ସେଇଟା ବନ୍ଧନର କାରଣ। ଦେଖୁନାହାନ୍ତି, ଯେକୌଣସି ସମୟରେ ସେ ବନ୍ଧନରେ ପଡ଼ିବ, ବନ୍ଧନ କାରଣ ମାନେ ଏଇ ଯେଉଁ ଆସକ୍ତି ଛାଡ଼ିବା ବହୁତ କଷ୍ଟ। ଆଜି ମୁଁ ପଢ଼ୁଥିଲି ଦିତି ଏବଂ କଶ୍ୟପ, ସେ ସମ୍ବାଦରୁ ମୁଁ ଆଜି ଦେଖୁଥିଲି ଯେ ପ୍ରକୃତରେ କେତେ ବଡ଼ ସ୍ଥିତି। ଦେଖନ୍ତୁ, ଦିତିଙ୍କର ପୁତ୍ର ଆମେ ଶୁଣିଥିଲେ ନା ଗତକାଲି ନା ପରଦିନ ଶୁଣିଥିଲେ, ଗତକାଲି ଶୁଣିଥିଲେ ହିରଣ୍ୟକଶ୍ୟପ ହିରଣାକ୍ଷ ଯେଉଁ ଆସିଲେ, ହିରଣ୍ୟକଶ୍ୟପ ହିରଣାକ୍ଷକୁ ଭଗବାନ କ'ଣ କରିଥିଲେ, ଇନ୍ଦ୍ରଙ୍କୁ ସପକ୍ଷରେ, ଇନ୍ଦ୍ରଙ୍କ ସପକ୍ଷରେ କି ହିରଣାକ୍ଷ ହିରଣ୍ୟକଶ୍ୟପ ବଧ କରିଥିଲେ। ସେଥିପାଇଁ ଦିତିଙ୍କ ମନରେ ଗୋଟେ ଆସିଲା ବିଦ୍ରୋହ ଭାବ, ଦିତିଙ୍କ ମନରେ ବିଦ୍ରୋହ ଭାବ ଆସି ସେ କ'ଣ କରିଥିଲେ, ଦେଖନ୍ତୁ ସେଇ ଦିତି କଶ୍ୟପ ପାଖରେ ନିବେଦନ କରିଥିଲେ, ପ୍ରଣୟ ନିବେଦନ କରିକିରି ଏଇଭଳି ପୁତ୍ରଙ୍କୁ ପାଇଥିଲେ, ସେ ପୁତ୍ର ଯେତେବେଳେ ଚାଲିଗଲେ ପୁଣି ତାଙ୍କ ମନରେ ପୁଣି ବିଦ୍ରୋହ ଭାବ ଆସିଛି, ପୁଣି ସିଏ କଶ୍ୟପ ପାଖରେ ଯାଇକି ନିବେଦନ କରୁଛନ୍ତି ପୁତ୍ର ପାଇଁ। ଦୀର୍ଘ ପ୍ରସଙ୍ଗ ଅଛି, ସେଇଟା ବର୍ଣ୍ଣନା ହେଇଥିଲା ଆମେ ଯେଉଁ ଶୁଣିଥିଲେ, ଏଇଟା ତୃତୀୟ ସ୍କନ୍ଦରେ, ଏଇଟା ବର୍ଣ୍ଣନା ହେଉଛି ଅଷ୍ଟମ ସ୍କନ୍ଦ, ସରି ଷଷ୍ଠ ସ୍କନ୍ଦ, ଷଷ୍ଠ ସ୍କନ୍ଦ 18 ଅଧ୍ୟାୟ। ସେଠି ସେ ପୁଣି ତାକୁ କଶ୍ୟପଙ୍କୁ ଯାଇ ନିବେଦନ କରୁଛନ୍ତି, ମୋର ଗୋଟେ ପୁତ୍ର ଦରକାର। କଶ୍ୟପ ଶୁଣିଲେ କହିଲେ ଠିକ୍ ଅଛି, କିନ୍ତୁ ତାପରେ କଶ୍ୟପ ଜାଣିଲେ, କଶ୍ୟପ ଯେତେବେଳେ ଜାଣିଲେ ଆରେ ଇଏ ପୁତ୍ର ପାଇଁ ନିବେଦନ କରିଥିଲେ, କିନ୍ତୁ ଶେଷରେ ଜାଣିଲେ ତାଙ୍କର ସ୍ୱରୂପଟା କ'ଣ, ସେ ପୁତ୍ର କାହିଁକି ଚାହୁଁଥିଲେ, କାହିଁକି ଚାହୁଁଥିଲେ ସନ୍ତୁଷ୍ଟ ମାଧବ, ହଁ ଦେବତାମାନଙ୍କୁ ନାହିଁ ଇନ୍ଦ୍ରଙ୍କୁ, ତେଣୁ ସିଏ ଚାହୁଁଥିଲେ ଗୋଟେ ପୁତ୍ର, ଇନ୍ଦ୍ରଙ୍କୁ ହତ୍ୟା କରିବା ପାଇଁ ଗୋଟେ ପୁତ୍ର ସିଏ ଚାହୁଁଥିଲେ, ସେଇଥିପାଇଁ ସେ ନିବେଦନ କରିଥିଲେ କଶ୍ୟପଙ୍କ ପାଖରେ। କଶ୍ୟପ ସେଠି ବୁଝିଲେ କହିଲେ ଆରେ ବାବାରେ ଇଏ କେତେ ବଡ଼ ଭୟାନକ ସ୍ଥିତି। କଶ୍ୟପ ସେଇଠି କହିଛନ୍ତି ଏ ସ୍ତ୍ରୀ ମାୟାଟା କିଭଳି, ଦେଖନ୍ତୁ କଶ୍ୟପ କ'ଣ କହିଛନ୍ତି, କଶ୍ୟପ ନିଜକୁ ନିଜେ ଧିକାର କରେ, ସ୍ତ୍ରୀଙ୍କୁ ନିନ୍ଦା କରିନାହାନ୍ତି। ଦେଖୁନାହାନ୍ତି, ଆମେ ପ୍ରସଙ୍ଗକ୍ରମେ ଯାହା ଶୁଣୁଛେ ଦିତିଙ୍କର ସ୍ୱଭାବଟାକୁ ଆମେ ଶୁଣିଲେ, କିନ୍ତୁ ଦିତିଙ୍କୁ ନିନ୍ଦା କରିନାହାନ୍ତି କଶ୍ୟପ। ଗୃହସ୍ଥମାନଙ୍କ ପାଇଁ ବହୁତ ବଡ଼ ଶିକ୍ଷା, ମୁଁ ଏ ପଏଣ୍ଟ ଗୁଡ଼ାକ ସ୍କିପ୍ କରିଯାଇଥିଲି ବୋଲି ଆଜି ଦେଖିଲା ପରେ ବିଚାରିଲାନି, ଏଗୁଡ଼ା ଆଲୋଚନା ହେବା ଆବଶ୍ୟକ, ଗୁଡ଼ାକ ଗତକାଲି ସବୁ ସ୍କିପ୍ ହେଇଯାଇଥିଲା, ଛାଡ଼ିଦେଇଥିଲି, ଆଜି ମୁଁ ଅଧ୍ୟୟନ କଲାବେଳେ ଦେଖିଲି ଆରେ ଏ ତ ଭଲ ଭଲ ପଏଣ୍ଟ ଅଛି। କଶ୍ୟପ ଦିତିଙ୍କୁ ନିନ୍ଦା କରିନାହାନ୍ତି, ଦିତିଙ୍କର ଯେଉଁ ସ୍ୱଭାବ ଆମେ ଦେଖିଲେ ଦିତିଙ୍କର ସ୍ୱଭାବଟା କିଭଳି ଥିଲା ତାଙ୍କୁ ନିନ୍ଦା କରିନାହାନ୍ତି, କାରଣ ତାଙ୍କ ସ୍ୱଭାବଟା ସେୟା ହେବ, ସେ ଶରୀରର ସ୍ୱଭାବ ସେୟା, ଉର୍ବଶୀ କହିଛନ୍ତି, ମୋହିନୀ କହିଛନ୍ତି, ନାରୀ ଶରୀରର ସ୍ୱଭାବ ସେୟା ହେବ, ଦୋଷ ଦିଆଯାଇପାରିବନି। ଜୟ ଶ୍ରୀ ଶ୍ରୀ ବର୍ଣ୍ଣିତ ଶ୍ରୀ ଶ୍ରୀ କୃଷ୍ଣ ବରମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେବ ସୁଭଦ୍ରା ମହାରାଣୀ କି ଜୟ। ତେଣୁ ସେଠି ଦୋଷ ଦିଆଯାଇପାରିବନି, ଆଉ ଦେଖିବେ କଶ୍ୟପ ବି ଦିତିଙ୍କୁ ଦୋଷ ଦେବେନି, କିନ୍ତୁ ସେଇ କ'ଣ ଅବସ୍ଥାକୁ ନେଇକି ନିଜକୁ କେମିତି ଧିକାର କରିଛନ୍ତି ଦେଖନ୍ତୁ କ'ଣ କହୁଛନ୍ତି, ଅହୋ ଅର୍ଥେନ୍ଦ୍ରିୟ ରାମ ଜୋସିନ୍ମୟ ମାୟା ଗୃହୀତ ଚେତା କୃପଣ ପତି ସେ ନରକେ ଧ୍ରୁବମ୍। କହିଲେ ମୁଁ ନର୍କକୁ ଚାଲିଯିବି, ନର୍କକୁ ମୁଁ ନିଶ୍ଚିତ ଭାବେ ଯିବି, କହିଲେ ମୁଁ ହତଭାଗ୍ୟ ବ୍ୟକ୍ତି, ଏଇଭଳି ମୁଁ ହତଭାଗା, ମୁଁ ନର୍କକୁ ନିଶ୍ଚିତ ଯିବି, କାହିଁକି ନା ଅହୋ ଅହୋ ଖେଦ କରି କହୁଛନ୍ତି, ଓହ କି ଦୁଃଖର କଥା, ଅହୋ ଅର୍ଥେନ୍ଦ୍ରିୟ ରାମ ଜୋସିନ୍ମୟ ମାୟା, ଷଷ୍ଠ ସ୍କନ୍ଦ 18 ଅଧ୍ୟାୟ 39 ନମ୍ବର ଶ୍ଳୋକ। ଏ ଜୋସିନ୍ ମାୟା, ଯେ ସ୍ତ୍ରୀ ରୂପୀ ମାୟା ଯୋଗୁଁ ମୁଁ କ'ଣ ହେଲି, ସ୍ତ୍ରୀ ରୂପୀ ମାୟାରେ ମୁଁ ପୁରା ଆକୃଷ୍ଟ ହେଇଗଲି, କଶ୍ୟପ କହୁଛନ୍ତି, ଅହ ଅର୍ଥେନ୍ଦ୍ରିୟ ରାମ, ମୁଁ ଏ ଅର୍ଥେନ୍ଦ୍ରିୟ ରାମ ମାନେ ମୁଁ ଜଡ଼ ସୁଖ ପ୍ରତି ଅତ୍ୟନ୍ତ ଆସକ୍ତ ହୋଇଯାଇଛି, ନିଜକୁ ନିଜେ ଧିକାର କରୁଛନ୍ତି। ଜୋସିନ୍ମୟ ମାୟା ଗୃହୀତ ଚେ ତାହା କୃପଣ ପତିଷ୍ୟ ନରକେ ଧ୍ରୁବମ୍, ମୁଁ ଜଡ଼ ସୁଖ ପ୍ରତି ଅତ୍ୟନ୍ତ ଆସକ୍ତ ହୋଇପଡ଼ିଲି, ତେଣୁ ମନ କ'ଣ ହେଇଛି, ସ୍ତ୍ରୀ ରୂପୀ ମାୟା ଦ୍ୱାରା ଆକୃଷ୍ଟ ହୋଇଯାଇଛି, କଶ୍ୟପ କହୁଛନ୍ତି। ଏଠି ଦେଖନ୍ତୁ ଦିତିକୁ ସେ ଗୁଣା କଲେ କି ଦ୍ୱିତୀୟ ଘୃଣା କରିନାହାନ୍ତି ନା କରିନାହାନ୍ତି, ନିଜ ମନକୁ ସେ ନିଜେ କ'ଣ ସଜାଡ଼ିବା ପାଇଁ ଚେଷ୍ଟା କରୁଛନ୍ତି ବା ଅଧିକାର କରୁଛନ୍ତି ନିଜକୁ ନିଜେ। ଆଚ୍ଛା ତାପର ଶ୍ଳୋକରେ କ'ଣ କହୁଛନ୍ତି, ତାପର ଶ୍ଳୋକରେ କେତେ ଚନ୍ଦ୍ର କହୁଛନ୍ତି,
କୋଅତିକ୍ରମ ଅନୁବର୍ତ୍ତନ୍ତ୍ୟା ସ୍ୱଭାବମ୍ ମେହ ଯୋଷିତ ଧିଙ୍କମାଂ ବତାବୁଧଂ ସ୍ୱାର୍ଥେ ଯଦହଂ ତ୍ୱଜିତେନ୍ଦ୍ରିୟ।
ଇଏ ହେଉଛି ବହୁତ ଗୁରୁତ୍ୱପୂର୍ଣ୍ଣ ଶ୍ଳୋକ, ଏଇ ଶ୍ଳୋକଟା ବହୁତ ଗୁରୁତ୍ୱପୂର୍ଣ୍ଣ। କୋ ଅତିକ୍ରମ ଅନୁବର୍ତ୍ତନ୍ତ୍ୟା, କିଏ ଏଭଳି କହିବେ ମୋର ଏଇ ଯେଉଁ ପତ୍ନୀ ତାର ସ୍ୱଭାବ ଅନୁସାରେ, ସ୍ୱଭାବମ୍ ଇହ ଯୋଷିତ, ମୋର ଯେଉଁ ପତ୍ନୀ ତାର ସ୍ୱଭାବ ଅନୁସାରେ ସେ ତାର ଉପାୟ ବାହାର କରିଛି, ତେଣୁ ତାକୁ ଦୋଷ ଦିଆଯାଇପାରିବ ନା। ଏହାର ଅନୁବାଦରେ ପ୍ରଭୁପାଦ ଏହା ଲେଖିଛନ୍ତି, ତେଣୁ ତାକୁ ଦୋଷ ଦିଆଯାଇପାରିବ ନା, ତାର ସ୍ୱଭାବବଶତଃ ସେ ଉପାୟଟାକୁ ବାହାର କରିଛି, କିନ୍ତୁ ମୁଁ ହେଉଛି ପୁରୁଷ। ଦେଖୁନାହାନ୍ତି ପ୍ରଭୁପାଦ ଅନୁବାଦରେ ସେ ହିଁ ଲେଖିଛନ୍ତି, କିନ୍ତୁ ମୁଁ ହେଉଛି ପୁରୁଷ, ତେଣୁ ମୋତେ ହିଁ ଧିକ୍, ଏ ଯେଉଁ ଧିକ୍ କଥା କହୁଛନ୍ତି, ଧିକ୍ ମାଂ ବତାୟ ଉଧା ବତାୟ ଉଧା, ମୁଁ ହେଉଛି ଅନଭିଜ୍ଞ, ମୋତେ ଧିକ୍। ସେ ତା ସ୍ୱଭାବ ସେ ତ କରିଛି, ଦେଖୁନା ପ୍ରଭୁପାଦ ଲେଖି ନାହିଁ ଅନୁବାଦ, ଦେଖନ୍ତୁ ତା ସ୍ୱଭାବ ଯୋଗୁଁ ସେ ସେଟା କରିଛି, ସେ ତାର ଉପାୟ ବାହାର କରିଛନ୍ତି, କିନ୍ତୁ ମୁଁ ପୁରୁଷ ନା, ତେଣୁ ମୋତେ ଧିକ୍। କାହିଁକି ଧିକ୍, ଯେହେତୁ ମୁଁ ଅଜିତେନ୍ଦ୍ରିୟ, ମୁଁ ଜିତେନ୍ଦ୍ରିୟ ହେଇପାରିଲିନି, ମୁଁ ତା କଥାରେ ପଡ଼ିଛି, ସେ ଯାହା କହୁଛି ସେଟା କରୁଛି, ଅଜିତେନ୍ଦ୍ରିୟ, ତେଣୁ ମୋର ପ୍ରକୃତ ହିତ ସମ୍ବନ୍ଧରେ ମୁଁ ହେଉଛି ଅନଭିଜ୍ଞ। ଏହି ଶ୍ଳୋକର ପର୍ପଟରେ ପ୍ରଭୁପାଦ କ'ଣ ଲେଖିଛନ୍ତି ଦେଖିବେ, ପ୍ରଭୁପାଦ କେତେ ସୁନ୍ଦର ଲେଖିଛନ୍ତି, ସ୍ତ୍ରୀର ସହଜାତ ପ୍ରବୃତ୍ତି ହେଉଛି ଜଡ଼ ଜଗତକୁ ଉପଭୋଗ କରିବା। ପ୍ରଥମେ ପ୍ରଭୁପାଦ ଲେଖିଲେ ପର୍ପଟରେ, ସ୍ତ୍ରୀର ସହଜାତ ପ୍ରବୃତ୍ତି ସେ ଜଡ଼ ଜଗତକୁ ଉପଭୋଗ କରିବ, ତେଣୁ ସେ ତା ପତିକୁ ସନ୍ତୁଷ୍ଟ କରିକି ପତିଠୁ ଯାହା ସ୍ୱାର୍ଥ ସେ ପାଇବା ପାଇଁ ଇଚ୍ଛା କରିବ, ଦୋଷ ଦିଆଯାଇପାରିବ, ତା ସ୍ୱଭାବ, ତା ସ୍ୱଭାବ ସେୟା, ତାଙ୍କ ସ୍ୱଭାବ ସେୟା। ସେଥିପାଇଁ ଗତକାଲି ଆମେ ଶୁଣିଥିଲେ ନା ପ୍ରଭୁପାଦ କ'ଣ କହୁଥିଲେ, ତେଣୁ ଆମେ ତାଙ୍କୁ ଭକ୍ତି କାର୍ଯ୍ୟରେ ଲଗେଇବା ଉଚିତ, ତାଙ୍କୁ ଭକ୍ତିର ଶିକ୍ଷା ଦେବା ଉଚିତ, ତାଙ୍କ ପାଇଁ ବା ସ୍ତ୍ରୀ ପାଇଁ ବା ପତି ହେଲେ କ'ଣ ସ୍ପିରିଚୁଆଲ ମାଷ୍ଟର ପ୍ରଭୁପାଦ କହିଛନ୍ତି। ସେଥିପାଇଁ ଆମର ଋଷଭ ଦେବ ସେ କଥା କହିନାହାନ୍ତି, ପ୍ରଭୁପାଦ ଭଗବାନ କଥା କହିଛନ୍ତି, ଆଉ ଋଷଭ ଦେବ ସେ କଥା ହିଁ କହିନାହାନ୍ତି, ପତି ନ ସସ୍ୟାତ, ସେ ପତି ପତି ନୁହଁ, ଯିଏ ପତ୍ନୀକୁ ଜନ୍ମ ଚକ୍ର ଉଦ୍ଧାର କରିବା ପାଇଁ ସାହାଯ୍ୟ ନ କରେ, ବାଟ ନ ଦେଖାଏ, ସେ ପତି ପତି ନୁହଁ। ପ୍ରଭୁପାଦ ପର୍ପରେ ବହୁତ ସୁନ୍ଦର କଥା ଲେଖିଛନ୍ତି, ଦେଖିବେ କେତେ ତାର ମଝିରେ ପ୍ରଭୁପାଦ କେତେ ସୁନ୍ଦର କଥା ଲେଖିଛନ୍ତି, ଇଟ୍ ସୁଡ୍ ବି ଅଣ୍ଡରଷ୍ଟୁଡ୍ ଦ୍ୟାଟ୍ ସେକ୍ସୁଆଲ ଇନ୍କ୍ଲିନେସନ୍ ଆର୍ ମିଣ୍ଟ ନଟ୍ ଫର୍ ସ୍ପିରିଚୁଆଲ ପ୍ରୋଗ୍ରେସ୍ ବଟ୍ ଫର୍ ଗ୍ଲାଇଡିଂ ଡାଉନ୍ ଟୁ ହେଲ୍। ଦେଖ ପର୍ପଟର ଫାର୍ଷ୍ଟ ପାରାରେ ତିନି ଚାରିଟା ଲାଇନ୍ ତଳେ ଲେଖା ହେଇଛି, ଇଟ୍ ସୁଡ୍ ବି ଅଣ୍ଡରଷ୍ଟୁଡ୍ ଦ୍ୟାଟ୍ ଦ ସେକ୍ସୁଆଲ ଇନ୍କ୍ଲିନେସନ୍ ଆର୍ ମିଣ୍ଟ ନଟ୍ ଫର୍ ସ୍ପିରିଚୁଆଲ ପ୍ରୋଗ୍ରେସ୍ ବଟ୍ ଫର୍ ଗ୍ଲାଇଡିଂ ଡାଉନ୍ ଟୁ ହେଲ୍। ଏ ଯେଉଁ କ'ଣ କାମାସକ୍ତି, ଇନ୍ଦ୍ରତୃପ୍ତି ବା ଯୌନ ଆସକ୍ତି ପ୍ରଭୁ ଲେଖିଛନ୍ତି, ଏଇଟା ଆଧ୍ୟାତ୍ମିକ ପ୍ରଗତିରେ କୌଣସି ପ୍ରକାର ସାହାଯ୍ୟ କରିପାରିବ ନାହିଁ, କୌଣସି ପ୍ରକାର ସାହାଯ୍ୟ କରିପାରିବନି। ଆପଣ ଦେଖିନେବେ ଭାଗବତମ ଷଷ୍ଠ ସ୍କନ୍ଦ ଅଠର ଅଧ୍ୟାୟର ଚାଳିଶ ନମ୍ବର ଶ୍ଳୋକର ପର୍ପଟ, ଦସ୍ କଶ୍ୟପ ମୁନି କନସିଡର୍ଡ ହିଜ୍ ସିଚୁଏସନ୍ ଆଣ୍ଡ ଲ୍ୟାମେଣ୍ଟେଡ୍। ତେଣୁ କଶ୍ୟପ ମୁନି ନିଜର ସ୍ଥିତି ବିଷୟରେ ବୁଝିପାରିଛନ୍ତି ଏବଂ ଅନ୍ତପ କରୁଛନ୍ତି। ଇନ୍ ଅଦର ୱାର୍ଡ଼ସ୍, ଟୁ ବି ଏ ହାଉସ୍ ହୋଲ୍ଡର୍ ଇଜ୍ ଭେରି ରିସ୍କି ଅନ୍ଲେସ୍ ୱାନ୍ ଇଜ୍ ଟ୍ରେଣ୍ଡ ଆଣ୍ଡ ଦ ୱାଇଫ୍ ଇଜ୍ ଏ ଫଲୋଅର୍ ଅଫ୍ ହେର୍ ହଜବେଣ୍ଡ। ଇନ୍ ଅଦର ୱାର୍ଡ଼ସ୍, ଟୁ ବି ହାଉସ୍ ହୋଲ୍ଡର୍ ଇଜ୍ ଭେରି ରିସ୍କି ଅନ୍ଲେସ୍ ୱାନ୍ ଇଜ୍ ଟ୍ରେଣ୍ଡ, ନଚେତ୍ ବହୁତ ରିସ୍କ ଯଦି ସେ ଶିକ୍ଷିତ ନ ହୁଏ, ଅର୍ଥାତ୍ ଆଧ୍ୟାତ୍ମିକ ଦୃଷ୍ଟିକୋଣରୁ ଯଦି ସେ କୌଣସି ଶିକ୍ଷା ଲାଭ ନ କରେ, ତାହେଲେ ତା ପାଇଁ ଏଇଟା ହେଉଛି ବହୁତ ବଡ଼ ସମସ୍ୟା। ସେଥିପାଇଁ ପ୍ରଭୁପାଦ ଲେଖିଲେ ତାପରେ, ଏ ହଜବେଣ୍ଡ ସୁଡ୍ ବି ଟ୍ରେଣ୍ଡ ଏଟ୍ ଦ ଭେରି ବିଗିନିଂ ଅଫ୍ ହିଜ୍ ଲାଇଫ୍। ହଜବେଣ୍ଡ ଆଗେ ଟ୍ରେଣ୍ଡ ହେବା ଉଚିତ, କେଉଁଠୁ, ଭେରି ବିଗିନିଂ, ବହୁତ ଆରମ୍ଭରୁ। କେଉଁ ସମୟରୁ ଆର ଟ୍ରେନିଂ ହେବା ଉଚିତ, କେଉଁ ସମୟ ଟ୍ରେନିଂ ହେବା ଉଚିତ ହଜବେଣ୍ଡ? ଭାଗବତ ବହୁ ଜାଗାରେ ଅଛି, ହଁ ହଁ ବଡ଼ ବଡ଼ କହୁନା, ବ୍ରହ୍ମଚାରୀ ଲାଇଫ୍ରୁ ନା ହଜବେଣ୍ଡ କେଉଁଠୁ ଟ୍ରେନିଂ ହେବା ଉଚିତ? ପ୍ରଭୁପାଦ କହିଛନ୍ତି ସେଠି ପର୍ବତରେ, ପ୍ରହ୍ଲାଦ ମହାରାଜ କହିଛନ୍ତି କେଉଁଠୁ ଟ୍ରେନିଂ ହେବା ଉଚିତ? କେଉଁ ସମୟରୁ? କୌମାର ଆଶ୍ରିତ ପ୍ରାଜ୍ଞ, ପ୍ରଭୁପାଦ ସେ ଆଣିଛନ୍ତି ସାଙ୍ଗେ ସାଙ୍ଗେ ସେ ଲୋକ କହିଛନ୍ତି କୌମାର ଆଶ୍ରିତ ପ୍ରାଜ୍ଞ ଡ୍ୟୁରିଂ ଦ ଟାଇମ୍ ଅଫ୍ ବ୍ରହ୍ମଚର୍ଯ୍ୟ ଅର୍ ଷ୍ଟୁଡେଣ୍ଟ ଲାଇଫ୍ ଏ ବ୍ରହ୍ମଚାରୀ ସୁଡ୍ ବି ଟଟ୍ ଟୁ ବି ଏକ୍ସପର୍ଟ ଇନ୍ ଭାଗବତ ଧର୍ମ ଡିଭୋସନାଲ ସର୍ଭିସ୍ ଏ ହଜବେଣ୍ଡ ସୁଡ୍ ବି ଟ୍ରେଣ୍ଡ ଏଟ୍ ଦ ଭେରି ବିଗିନିଂ ଅଫ୍ ହିଜ୍ ଲାଇଫ୍, ବହୁତ ଆରମ୍ଭରୁ ହିଁ ସେ ଶିକ୍ଷା ଲାଭ କରିବା ଉଚିତ କୌମାର ଆଶ୍ରିତ ପ୍ରାଜ୍ଞ ଏବଂ କହୁଛନ୍ତି ତାପରେ ଡ୍ୟୁରିଂ ଦ ଟାଇମ୍ ଅଫ୍ ବ୍ରହ୍ମଚର୍ଯ୍ୟ ଅର୍ ଷ୍ଟୁଡେଣ୍ଟ ଲାଇଫ୍, ବ୍ରହ୍ମଚର୍ଯ୍ୟ ସମୟରେ, ବ୍ରହ୍ମଚାରୀ ସମୟରେ ବା ଷ୍ଟୁଡେଣ୍ଟ ଲାଇଫ୍ ସମୟରେ ସେ କ'ଣ କରିବ? ଏ ବ୍ରହ୍ମଚାରୀ ସୁଡ୍ ବି ଟଟ୍ ଟୁ ବି ଏକ୍ସପର୍ଟ ଇନ୍ ଭାଗବତ ଧର୍ମ ଡିଭୋସନାଲ ସର୍ଭିସ୍, ବ୍ରହ୍ମଚାରୀ ଲାଇଫ୍ରେ ସେ ଭାଗବତ ଧର୍ମ ବା ଏ ଯେଉଁ ସେବା, ଭକ୍ତିମୂଳକ ସେବା, ପ୍ରେମମୂଳକ ସେବା, ଏହା ବିଷୟରେ ସମ୍ପୂର୍ଣ୍ଣ ସେ ଶିକ୍ଷା ଲାଭ କରିବ ଏବଂ ଦେନ୍ ହ୍ୱେନ୍ ହି ମ୍ୟାରିଜ୍ ଇଫ୍ ହିଜ୍ ୱାଇଫ୍ ଇଜ୍ ଫେଥଫୁଲ୍ ଟୁ ହେର୍ ହଜବେଣ୍ଡ ଆଣ୍ଡ ଫଲୋସ୍ ହିମ୍ ଇନ୍ ସଚ୍ ଲାଇଫ୍ ଦ ରିଲେସନ୍ସିପ୍ ବିଟୱିନ୍ ହଜବେଣ୍ଡ ଆଣ୍ଡ ୱାଇଫ୍ ଇଜ୍ ଭେରି ଡିଜାଇରେବୁଲ୍ ପ୍ରଭାତ କ'ଣ ନ ଲେଖିଛନ୍ତି କୁହନ୍ତୁ? ପ୍ରଭାତ ସ୍ପଷ୍ଟ ଲେଖିଲେ ଦେନ୍ ହ୍ୱେନ୍ ହି ମ୍ୟାରିଜ୍, ତାପରେ ଯେତେବେଳେ ସେ ବିବାହ ହେବ, ଇଫ୍ ହିଜ୍ ୱାଇଫ୍ ଇଜ୍ ଫେଥଫୁଲ୍ ଟୁ ହେର୍ ହଜବେଣ୍ଡ ଆଣ୍ଡ ଫଲୋସ୍ ହିମ୍ ଇନ୍ ସଚ୍ ଲାଇଫ୍, ଯଦି ତା ସ୍ତ୍ରୀ ବ୍ରହ୍ମଚାରୀ ଯଦି ବିବାହ କଲା, ସ୍ତ୍ରୀ ଯଦି ତାର ଆନୁଗତ୍ୟ ସ୍ୱୀକାର କରିଛି, ତାପରେ କୁଆଡ଼େ ହେଲେ ଦ ରିଲେସନ୍ସିପ୍ ବିଟୱିନ୍ ହଜବେଣ୍ଡ ଆଣ୍ଡ ୱାଇଫ୍ ଇଜ୍ ଭେରି ଡିଜାଇରେବୁଲ୍, ସେଇ ଯେଉଁ ସମ୍ବନ୍ଧ ସେଇଟା ହେଉଛି ପ୍ରକୃତରେ କ'ଣ ଓଡ଼ିଆରେ କ'ଣ ହେବ, ଗ୍ରହଣୀୟ ନା କ'ଣ, ସେ ସମ୍ବନ୍ଧ ହେଉଛି ଗ୍ରହଣୀୟ, ମାନେ ସେଇ 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 କ'ଣ କ'ଣ କୁହାଯିବ ଓଡ଼ିଆରେ କ'ଣ ତା ଶବ୍ଦ ଅଛି, ସେଇ ଯେଉଁ ଆଶ୍ରମଟା ହେଉଛି କ'ଣ ସମ୍ମାନୀୟ ଗ୍ରହଣୀୟ ସେଇଟା ସ୍ୱୀକାର୍ଯ୍ୟ। ହାଉ ଏଭର୍ ଏ ରିଲେସନ୍ସିପ୍ ବିଟୱିନ୍ ହଜବେଣ୍ଡ ଆଣ୍ଡ ୱାଇଫ୍ ୱିଥଆଉଟ୍ ସ୍ପିରିଚୁଆଲ କନସିୟସନେସ୍ ବଟ୍ ଷ୍ଟ୍ରିକ୍ଟଲି ଫର୍ ସେନ୍ସ ଗ୍ରାଟିଫିକେସନ୍ ଇଜ୍ ନଟ୍ ଏଟ୍ ଅଲ୍ ଗୁଡ୍, ପ୍ରପର୍ ଲେଖିଲେ। ହାଉ ଏଭର୍ ଏ ରିଲେସନ୍ସିପ୍ ବିଟୱିନ୍ ହଜବେଣ୍ଡ ଆଣ୍ଡ ୱାଇଫ୍ ୱିଥଆଉଟ୍ ସ୍ପିରିଚୁଆଲ କନସିୟସନେସ୍, ଯଦି ଆଧ୍ୟାତ୍ମିକ ଚେତନା ନାହିଁ ସ୍ୱାମୀ ସ୍ତ୍ରୀ ଭିତରେ, ଯଦି ଆଧ୍ୟାତ୍ମିକ ଚେତନା ନାହିଁ, ତେବେ କ'ଣ ହେବ? ଏ ଆସକ୍ତିଟା ରହିବ। ବଟ୍ ଷ୍ଟ୍ରିକ୍ଟଲି ଫର୍ ସେନ୍ସ ଗ୍ରାଟିଫିକେସନ୍, କେବଳ ଇନ୍ଦ୍ରିୟ ତୃପ୍ତି ପାଇଁ ଯେଉଁ ଆସକ୍ତି ଥାଏ ସେଇଟା କ'ଣ? ନଟ୍ ଏଟ୍ ଅଲ୍ ଗୁଡ୍, ଏଇଟା ବିଲକୁଲ କ'ଣ ଭଲ ନୁହଁ, ଯାହା କୁହାଯାଏ ଏଇଟା ଉତ୍ତମ ନୁହଁ। ଏଇଟା କୁହାଯାଇଛି କେଉଁଠି? ପ୍ରଭାତକୁ କୋଟ୍ କରିଛନ୍ତି, କୁହାଯାଇଛି କେଉଁଠି? ଦ୍ୱାଦଶସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 3 ଶ୍ଳୋକ, ଦାମ୍ପତ୍ୟ ଅଭିରୁଚିର ହେତୁ, ଦାମ୍ପତ୍ୟ ବର୍ତ୍ତମାନ କଳି ଯୁଗରେ ସେୟା ହେଉଛି ନା, ଦାମ୍ପତ୍ୟ ଅଭିରୁଚିର ହେତୁ, ସ୍ୱାମୀ ସ୍ତ୍ରୀ କେବଳ ନିଜ ନିଜର ପସନ୍ଦ, ନିଜ ନିଜର କାମନାକୁ ଚରିତାର୍ଥ କରିବା ପାଇଁ ପରିହାରିତ ରହିଛନ୍ତି, ସଂସାର ଭିତରେ ରହିଛନ୍ତି, ଏଇଟା ଜୀବନର ଉଦ୍ଦେଶ୍ୟ ନୁହଁ। ଜୀବନର ଉଦ୍ଦେଶ୍ୟ ହେଉଛି ଭଗବତ ପ୍ରାପ୍ତି, ଭଗବାନଙ୍କୁ ପାଇବା ପାଇଁ ଯଦି ଜଣେ ଚେଷ୍ଟା ନ କଲା ତାହେଲେ ତା ଜୀବନ ହେଉଛି ବହୁତ ବଡ଼ ଖତରନାକ ସ୍ଥିତି। ତ କେବେ ବି ବିଚାର କରିବା ଉଚିତ ନୁହେଁ ଯେ ଶାସ୍ତ୍ର ଆମକୁ ନିନ୍ଦା କରୁଛନ୍ତି, ଶାସ୍ତ୍ର ଆମକୁ ସଚେତନ କରିବା ପାଇଁ କ'ଣ ସୁଯୋଗ ଦେଉଛନ୍ତି, ସାହାଯ୍ୟ କରୁଛନ୍ତି, କୃପା କରୁଛନ୍ତି। ଆଚ୍ଛା, ପ୍ରଭୁପାଦ ତାପରେ କ'ଣ ଲେଖିଛନ୍ତି ଦେଖନ୍ତୁ, ଦ ରିଲେସନ୍ସିପ୍ ବିଟୱିନ୍ ହଜବେଣ୍ଡ ଆଣ୍ଡ ୱାଇଫ୍ ୱିଲ୍ ବି ବେଷ୍ଟ ଅନ୍ ସେକ୍ସୁଆଲ ପାୱାର, ସେ ଯେଉଁ ଦ୍ୱାଦଶ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟ 3 ଶ୍ଳୋକ, ବର୍ତ୍ତମାନ କେବଳ ଏଇ କାମ ବିଷୟକ ସମ୍ବନ୍ଧରେ ସମସ୍ତେ ସମ୍ବନ୍ଧିତ, କେବଳ ଯୌନ ଆସକ୍ତି ସମସ୍ତଙ୍କର ରହିଛି ପରିବାର ଭିତରେ ସ୍ୱାମୀ ସ୍ତ୍ରୀ, କିନ୍ତୁ ଏଇଟା ଠିକ୍ ନୁହଁ। ସେଇଥିପାଇଁ ତ ମହାପୁରୁ ଗଲେ ନ ସୁନ୍ଦରୀ, ସୁନ୍ଦରୀ ଆସକ୍ତି ମୋର ସୁନ୍ଦର ଦରକାର ନାହିଁ, ମହାପୁରୁ କହିଥିଲେ ଡାଇରେକ୍ଟ, ଆମର ଦରକାର ନାହିଁ, ଆମେ ତ ରହିଛେ ନା ସଂସାରରେ, ଆମେ ସେଇ ପଏଣ୍ଟରେ ଆଲୋଚନା କରୁଛେ। ଯେଉଁମାନେ ସିନା ବ୍ରହ୍ମଚାରୀ ଆଶ୍ରମ ରହିଛନ୍ତି ସେମାନଙ୍କ କଥା ଅଲଗା, ଯେଉଁମାନେ ଗୃହସ୍ଥ ସେମାନେ କେମିତି ରହିବେ, ଏଇ ବିଚାର ରହିବେ, ନଚେତ କ'ଣ? ଦେଖନ୍ତୁ ପ୍ରଭୁପାଦ କହୁଛନ୍ତି, ଦେରଫର୍ ହାଉସ୍ ହୋଲ୍ଡର ଲାଇଫ୍ ଇନ୍ ଦିସ୍ କଳି ଯୁଗ ଇଜ୍ ଏକ୍ସଟ୍ରିମ୍ଲି ଡେଞ୍ଜରିୟସ୍ ଅନ୍ଲେସ୍ ବୋଥ୍ ଦ ୱାଇଫ୍ ଆଣ୍ଡ ହଜବେଣ୍ଡ ଟେକ୍ ଟୁ କ୍ରିଷ୍ଣ କନସିୟସନେସ୍। ପ୍ରଭାତ ପର୍ବତ ଶେଷରେ ଏଇଟା ଲେଖିଲେ। ତେଣୁ ଏ କଳିଯୁଗରେ ହାଉସ୍ ହୋଲ୍ଡର ଲାଇଫ୍, ଏ ଯେଉଁ ଗୃହସ୍ଥ ଧର୍ମ, ଗୃହସ୍ଥ ଜୀବନ ହେଉଛି ବହୁତ ବଡ଼ ଖତରନାକ ସ୍ଥିତି, ଇଜ୍ ଏକ୍ସଟ୍ରିମଲି ଡେଞ୍ଜରିୟସ୍, ବହୁତ ସାଂଘାତିକ ଖତରନାକ ସ୍ଥିତି, ଭୟଙ୍କର ସ୍ଥିତି। କାହିଁକି? ଅନ୍ଲେସ୍ ବୋଥ୍ ଦ ୱାଇଫ୍ ଆଣ୍ଡ ହଜବେଣ୍ଡ ଟେକ୍ ଟୁ କ୍ରିଷ୍ଣ କନସିୟସନେସ୍, ଯଦି ସ୍ୱାମୀ ଏବଂ ସ୍ତ୍ରୀ ଉଭୟ ଯଦି କୃଷ୍ଣ ଚେତନଶୀଳ ନ ହୁଅନ୍ତି। ଦେଖୁନାହାନ୍ତି, ଏ ସିଦ୍ଧାନ୍ତ ଆମେ ଆଲୋଚନା କରୁଛୁ ଏଇଥିପାଇଁ, ଦେଖନ୍ତୁ ମହାପ୍ରଭୁଙ୍କ ସିଦ୍ଧାନ୍ତ ସହିତ ଏଇଟା ବିଲକୁଲ ମ୍ୟାଚ୍ କରୁଛି। ଜୟ ଶ୍ରୀ ଶ୍ରୀ ଗୌନିତ ଆଇ ଶ୍ରୀ ଶ୍ରୀ କୃଷ୍ଣ ବଳରାମ ଶ୍ରୀ ଶ୍ରୀ ଜଗନ୍ନାଥ ବଳଦେଶ୍ୱର ମହାରାଣୀ କି। ତେଣୁ ମହାପ୍ରଭୁଙ୍କର ଯେଉଁ ସିଦ୍ଧାନ୍ତ ରହିଛି, ମହାପ୍ରଭୁଙ୍କ ସିଦ୍ଧାନ୍ତ ସହିତ କଶ୍ୟପ ମୁନିଙ୍କର ବିଚାର ଦେଖନ୍ତୁ, ପ୍ରଭୁପାଦଙ୍କର ପର୍ପଟ ଦେଖନ୍ତୁ। ଯଦି ସ୍ୱାମୀ ସ୍ତ୍ରୀ ଉଭୟ ଯଦି କୃଷ୍ଣ ଚେତନଶୀଳ ନ ହୁଅନ୍ତି, ତାହେଲେ କ'ଣ ହେବ? ଉଭୟ ଉଭୟଙ୍କ ପାଇଁ କ'ଣ ହେଲେ? ବନ୍ଧନର କାରଣ ହେଲେ, ଉଭୟ ଉଭୟଙ୍କ ପାଇଁ ମାୟା। ସ୍ତ୍ରୀ କ'ଣ ସ୍ୱାମୀ ପାଇଁ ଯେମିତି, ସ୍ତ୍ରୀ ଯେମିତି ମାୟା ବୋଲି ବିଚାର କରାଯାଉଛି, ଏଇଥିପାଇଁ ଯଦି ଆସକ୍ତି ରହିଛି, ଏଇଥିପାଇଁ ଯଦି ଭଗବାନଙ୍କର ଭକ୍ତି ନାହିଁ, ଭଗବାନଙ୍କ ପ୍ରତି ଅର୍ଥ ଯଦି ଜୀବନକୁ ସମର୍ପିତ କରା ନ ହେଇଛି, ଭଗବାନଙ୍କ ସେବା ପାଇଁ ଯଦି ପ୍ରୟାସ ନ ରହିଛି, ନିଜର କେବଳ ସୁଖ ବାସନା ପାଇଁ ଯଦି ସବୁ ସମୟରେ ପ୍ରୟାସୀ, ତାହେଲେ ସେ ତ ଉଭୟ ଉଭୟଙ୍କ ପାଇଁ ମାୟା। ସେଇଠି ମହାପ୍ରଭୁ କହିଲେ, ନା ମୋର ଏଇଟା ଦରକାର ନାହିଁ। ତେଣୁ ଉଭୟଙ୍କୁ କୃଷ୍ଣ ଚେତନଶୀଳ ହେବା ଉଚିତ। ସେଥି ଆମର ପ୍ରଭୁପାଦଙ୍କର ଯେଉଁ ଭିଜନ ବର୍ତ୍ତମାନ ଆସୁରୀ ବର୍ଣ୍ଣାଶ୍ରମ ଧର୍ମରେ ପୁରା ଜଗତ ଭରିଗଲାଣି, ନା ନାହିଁ? ପ୍ରଭୁପାଦଙ୍କର ଉଦ୍ଦେଶ୍ୟ କ'ଣ? ପ୍ରଭୁପାଦଙ୍କର ଉଦ୍ଦେଶ୍ୟ ହେଉଛି ଦୈବୀ ବର୍ଣ୍ଣାଶ୍ରମ ଧର୍ମକୁ ପ୍ରତିଷ୍ଠା କରିବା। ବ୍ରହ୍ମଚାରୀ ରହିବେ, ଗୃହସ୍ଥ ରହିବେ, ବାନପ୍ରସ୍ଥ ରହିବେ, ସନ୍ନ୍ୟାସ ରହିବେ, ସମସ୍ତେ ରହିବେ ଜଗତରେ, କିନ୍ତୁ ଏଇଟା ବିଶେଷ କରି ଦୈବୀ ବର୍ଣ୍ଣାଶ୍ରମରେ ଏଇଟା ପ୍ରତିଷ୍ଠା ହେବା ଉଚିତ। ସମସ୍ତେ ନିଜ ନିଜ ସ୍ଥିତିରେ ରହିକି ଭଗବାନଙ୍କୁ ଭଜନ କରିବେ, ଭଗବାନଙ୍କ ଭକ୍ତି କରିବେ, ଭଗବାନଙ୍କ ସେବା କରିବେ। ସେଥିପାଇଁ ଯେଉଁ ବିଷ୍ଣୁପରାୟଣ ରହିଲେ, ବର୍ଣ୍ଣାଶ୍ରମାଚାର କଥା ପୁରୁଷେଣ ପର ଉପମାନ ବିଷ୍ଣୁ ଆରାଧ୍ୟତେ ପନ୍ଥା ନାନ୍ୟତ୍ତୋଷ କାରଣ, ତାଙ୍କର ତୋଷଣ ପାଇଁ, ଭଗବାନଙ୍କର ପ୍ରୀତିବିଧାନ ପାଇଁ ଏସବୁ ବର୍ଣ୍ଣ ଏବଂ ଆଶ୍ରମ ଏଗୁଡ଼ାକ ସବୁ କ'ଣ? ଯିଏ ଯେଉଁଠି ରହିଛନ୍ତି ରୁହନ୍ତୁ, କିନ୍ତୁ ତାଙ୍କର ପ୍ରୀତିବିଧାନ ପାଇଁ ହିଁ ନିଜକୁ ସମର୍ପିତ କରିବା ଉଚିତ। ଏଇଟା ହେଉଛି ବ୍ୟକ୍ତିର ପରମ କର୍ତ୍ତବ୍ୟ। ନଚେତ୍ ଏଇ ଯେଉଁ ଆସକ୍ତି ହେଉଛି ବହୁତ ବଡ଼ ଖତରନାକ, ଇଏ ବନ୍ଧନର କାରଣ। ଆମେ ସେ ପଏଣ୍ଟରେ ହିଁ ଆଲୋଚନା କରୁଥିଲେ। ମହାପୁରୁଷ ସେଥିପାଇଁ କହିଲେ, ନ ଧନଂ ନ ଜନଂ ନ ସୁନ୍ଦରୀଙ୍କ ପିତା ମା ଜଗଦୀଶ କାମାୟ। ତାହେଲେ ପ୍ରଶ୍ନ ଆସେ, ତାହେଲେ ସ୍ତ୍ରୀ ଦୃଷ୍ଟିରୁ ଯଦି ବିଚାର କରାଯିବ, ଏଇଟା ତ ଆମେ ସ୍ୱାମୀ ଦୃଷ୍ଟିରୁ ବିଚାର କଲେ, ସ୍ତ୍ରୀ ଦୃଷ୍ଟିରୁ ଯଦି ବିଚାର କରାଯିବ, ତାହେଲେ ସ୍ତ୍ରୀ କ'ଣ ସ୍ୱାମୀ ପ୍ରତି ଆସକ୍ତି ହେବେନି? ସ୍ତ୍ରୀ ସ୍ୱାମୀ ପ୍ରତି ଆସକ୍ତ ହେବେ କି ନାହିଁ କହିଲେ ଦେଖି, ବର୍ତ୍ତମାନ ବ୍ରହ୍ମଚାରୀ ଯଦି ପ୍ରଶ୍ନ ପଚାରାଯାଏ ଏ ବିଷୟରେ, କ'ଣ ତାର ଉତ୍ତର ଦେବେ? ହରିବ ବୋଲି ସ୍ୱାମୀଙ୍କୁ କୁହାଗଲା ସ୍ତ୍ରୀ ପ୍ରତି ସେ ଆସକ୍ତ ହେବେନି, ସ୍ତ୍ରୀଙ୍କୁ କୁହାହବ କ'ଣ? ଏଇ ସ୍ଥିତିରେ ସ୍ତ୍ରୀ ତାଙ୍କୁ ସ୍ୱାମୀଙ୍କ ପ୍ରତି ଆସକ୍ତ ହେବେ କି ନା କ'ଣ? ତରୁଣ ଗୋବିନ୍ଦ ପ୍ରଭୁ, ସ୍ତ୍ରୀ ମଧ୍ୟ ସ୍ୱାମୀଙ୍କ ପ୍ରତି ସମ୍ବନ୍ଧ ରଖିବେ, କିନ୍ତୁ ଭଗବାନଙ୍କ ସେବା ପାଇଁ, ଭଗବାନଙ୍କ ସେବା ପାଇଁ। ଏବଂ ପତିପା ତାଙ୍କ ପାଇଁ ଦେବତା, କୁହାଯାଉଛି ପତି ଦେବତା। ପତି ଯଦି ଦେବତା ହେଲେ ଦେବତାଙ୍କର କାମ କ'ଣ? ଦେବତାଙ୍କର କାମ ଭଗବାନଙ୍କ ସେବା କରିବା, ଦେବତା ଭଗବାନଙ୍କ ନିର୍ଦ୍ଦେଶ ପାଳନ କରୁଛନ୍ତି। ତେଣୁ ପତି ଯେହେତୁ ଭଗବାନଙ୍କ ସେବାରେ ଲାଗିଛନ୍ତି, ସ୍ତ୍ରୀ ତାଙ୍କୁ ସାହାଯ୍ୟ କରିବେ। ଏଇଟା ହେଉଛି ସଦ୍ଗୃହସ୍ଥର, ଏଇଟା ହେଉଛି ଲକ୍ଷଣ ସତୀ ନାରୀର, ଏଇଟା ହେଉଛି ଲକ୍ଷଣ। ଯେମିତି ଆମେ ପୂର୍ବରୁ ଶ୍ରବଣ କରି ଆସୁଥିଲେ, ଦେବହୂତି କର୍ଦ୍ଦମୁନି ତପସ୍ୟା କରୁଥିଲେ, ବିବାହ କଲେ ତପସ୍ୟା ଲାଗିଲେ, ପୁଣି ଦେବହୂତି କହିନାହାନ୍ତି ତୁମେ କାହିଁ କ'ଣ ଖାଲି ବସି ତପସ୍ୟା କରୁଛ, ମ ଆଉ କିଛି କାମଧନ୍ଦା ନାହିଁ, ତପସ୍ୟା କରେ ଖାଲି ଘର, ଆରେ ଘର ସଂସାର କଥା ଦେଖ, ବିବାହ ହେଲ, ଆପଣ ଦେଖୁନାହାନ୍ତି ସେ ପ୍ରସଙ୍ଗ, କର୍ଦ୍ଦମୁନି ଏବଂ ଦେବହୂତି ଯେଉଁ ବିବାହ କରିଛନ୍ତି, ସେଠି ସ୍ୱୟଂଭୁବ ମନ ଆସିଛନ୍ତି, ମନୁ ସତରୂପ ଉଭୟ ଆସିଥିଲେ, ଉଭୟ ଆସିକି ମୁଁ ପଢ଼ିକି ଆସୁଛି, ଆଚ୍ଛା କଲେ କ'ଣ ସେସବୁ? କାରଣ ସେଠି ଲେଖା ହେଇଛି ବହୁ ଯୌତୁକ ଦେଇଛନ୍ତି, ଯୌତୁକ ସ୍ୱରୂପରେ ବହୁ ଜିନିଷ ଦେଇଛନ୍ତି। ମୁଁ ବସି ଚିନ୍ତା କଲି ଦିନେ, କାଲି ବସି ଚିନ୍ତା କରୁଥିଲି ରାତିରେ, ସେ ପ୍ରସଙ୍ଗଟା ପଢ଼ିଲି, ପଢ଼ି ଚିନ୍ତା କଲି, ଆରେ ସେ ଯୌତୁକ ଯେଉଁ ଦେଲେ, ଏ ତ ଯୌତୁକ ନେଲା ପରେ ତ ବସିକି ତପସ୍ୟା କଲେ, ସେଗୁଡ଼ାକ ହେଲା କ'ଣ? ସେ ଜିନିଷଗୁଡ଼ା ଗଲା କୁଆଡ଼େ? ତାକୁ ସେ ରଖିଥିବେ କେଉଁଠୁ କ'ଣ ତା ପାଇଁ କ'ଣ ଯତ୍ନଶୀଳ ହେଇନଥିବେ ସିଏ କ'ଣ କ'ଣ ତାର ଉତ୍ତର? ଆଉ ପୂର୍ଣ୍ଣାନ୍ଦି ଭାଗବତ ଦେଖିବେ ଯୌତୁକ ଦେଇଛନ୍ତି ଲେଖା ହେଇଛି, ବହୁତ ବସ୍ତୁ ଦେଇଛନ୍ତି, ବହୁତ ବସ୍ତୁ ଦେଇକି ତାପରେ ମନୁ ଶତ୍ରୁପା ପଳେଇଛନ୍ତି, କିନ୍ତୁ ପଳେଇଲା ପରେ ଇଏ ପୁଣି ତପସ୍ୟା ଲାଗିଯାଇଛନ୍ତି। ବହୁତ ସୁନ୍ଦର ପ୍ରସଙ୍ଗ କର୍ଦ୍ଦମୁନିଙ୍କ ପ୍ରସଙ୍ଗ, ବହୁତ ସୁନ୍ଦର। ତାପରେ ଦେଖିବେ ଭଗବାନ ତାଙ୍କ ପରେ କେମିତି ସନ୍ତୁଷ୍ଟ ହେଇଛନ୍ତି, ଭଗବାନ କେମିତି ଆସିଛନ୍ତି, କର୍ଦ୍ଦମୁନି କେମିତି ଭଗବାନଙ୍କୁ ପ୍ରାର୍ଥନା କରିଛନ୍ତି, ଭଗବାନଙ୍କୁ ସ୍ତୁତି କରିଛନ୍ତି, ବହୁତ ସୁନ୍ଦର ସ୍ତୁତି। ଭାଗବତର ବହୁତ ସୁନ୍ଦର ପ୍ରସଙ୍ଗ ସବୁ ରହିଛି, ଆପଣ ପଢ଼ିଲେ ଆସ୍ୱାଦନ କଲେ ବୁଝିପାରିବେ, ମାନେ ଯେତେବେଳେ ପଢ଼ି ପଢ଼ିଯିବେ ଆସ୍ୱାଦନ କରିବେ, ଆସ୍ୱାଦନ କଲେ ଜାଣିବେ ଭାଗବତମ କ'ଣ, ଭାଗବତମ ଶବ୍ଦ ବ୍ରହ୍ମ ପା କ'ଣ କହୁଥିଲି। ହଁ, ସ୍ତ୍ରୀ ସ୍ୱାମୀ ପ୍ରତି କେମିତି ରହିବ, ସ୍ତ୍ରୀ ସ୍ୱାମୀ ପ୍ରତି ଆସକ୍ତ ହବ ନା ନାହିଁ, ହବନି। ସ୍ୱାମୀକୁ ଏଇ ଏଇ ଦୃଷ୍ଟିରେ ଦେଖିବ, ନିଜର କାମନା ପୋଷଣ କରିବା ପାଇଁ ସ୍ୱାମୀ ପାଖରେ ଯିଏ ଡିମାଣ୍ଡ କରନ୍ତି, ତାଙ୍କୁ ଶାସ୍ତ୍ରରେ କ'ଣ କୁହାଯାଇଛି ଜାଣିଛନ୍ତି? ସେ ହେଉଛନ୍ତି ଅସତୀ ନାରୀ। ସ୍ୱାମୀଙ୍କ ପାଖରେ ଯଦି କୌଣସି ନିଜର ଡିମାଣ୍ଡ ଯଦି କହିବେ, ମୋ ଏଇଟା ଦରକାର, ସେଇଟା ଦରକାର, ସେଇଟା ଦରକାର, ସେଇଟା ଦରକାର, ସେ ଅସତୀ ହେଇଗଲେ। ସ୍ୱାମୀଙ୍କ ପାଖରେ ଡିମାଣ୍ଡ କରିବା ଉଚିତ ନୁହଁ। ଆଉ ସ୍ୱାମୀକୁ କେବଳ କ'ଣ ଉଚ୍ଚ ଦୃଷ୍ଟିରେ ଦେଖିବେ, ମହାନ ଦୃଷ୍ଟିରେ, ଯେମିତି ପୁରୁଷ ଯେମିତି କୌଣସି ସ୍ତ୍ରୀ ପ୍ରତି ଯେମିତି ଆସକ୍ତି ହେବନି, ସ୍ତ୍ରୀ ମଧ୍ୟ କୌଣସି ପୁରୁଷ ପ୍ରତି ଆସକ୍ତି ହେବନି, ନିଜ ପତି ପ୍ରତି ଆସକ୍ତି ହେବେ, କିନ୍ତୁ ଏଇ ଦୃଷ୍ଟିରେ ଅଲଗା କୌଣସି ପତି ପ୍ରତି, ଅଲଗା କୌଣସି ପୁରୁଷ ପ୍ରତି ନୁହଁ, ଏଇଟା ଉଭୟଙ୍କ ପାଇଁ ଶିକ୍ଷା। ସ୍ୱାମୀ ମଧ୍ୟ କୌଣସି ଅଲଗା ନାରୀ ପ୍ରତି ଆସକ୍ତି ହେବେନି, ସେଥି ମହାପୁରୁ କହିଲେ ନ ସୁନ୍ଦରୀ ତା ଦରକାର ନାହିଁ, ଆମେ ଗୋଟେ ଆଲୋଚନା କରିବା ଆବଶ୍ୟକ ନାହିଁ। ଆବଶ୍ୟକ ହେଉଛି ଏଇଥିପାଇଁ, ଯେହେତୁ କଳିଯୁଗର ସ୍ଥିତି ହେଉଛି ଏହା, କଳିଯୁଗରେ ସେୟା ହେଉଛି, ତେଣୁ କଳିଯୁଗରେ ସାଧକମାନେ କେମିତି ସଚେତନ ହେବେ, ବ୍ରହ୍ମଚାରୀମାନେ କେମିତି ସଚେତନ ହେବେ, ଗୃହସ୍ଥମାନେ କେମିତି ସଚେତନ ହେବେ, ସେ ବିଷୟରେ ଆମେ ଆଲୋଚନା କରୁଛେ। ବ୍ରହ୍ମଚାରୀ ବିଷୟ ତ ଆସିନି, ଆସିବ, ଏଇ ଜିନିଷଗୁଡ଼ାକ ସ୍କିପ୍ କରିଯାଇଥିବା ବେଳେ ମୁଁ ଆଜି ଆଲୋଚନା କରୁଛି। ତ ନାରୀ କେଉଁ ଭାବନାରେ ରହିବ ଯଦି ଅଲଗା ପୁରୁଷକୁ ଦେଖୁଛି, ସେ କେଉଁ ଭାବନାରେ ରହିବ? ଆମେ ଯଦି କହୁଛେ ନ ସୁନ୍ଦରୀ, ତାଙ୍କ ପାଇଁ କ'ଣ ସୁନ୍ଦରୀ, ତାଙ୍କ ପାଇଁ ହେଲା କ'ଣ ପୁରୁଷ, ତ ସେମାନେ ଅଲଗା ପୁରୁଷ ଦେଖି କେଉଁ ଭାବନାରେ ରହିବେ, କେଉଁ ଭାବନାରେ ରହିବେ? ଯେମିତି ପୁରୁଷ ସାଧକ ନାରୀକୁ ଦେଖି କେଉଁ ଭାବନାରେ ରହିବ, ମାତୃବତ୍, ସେଭଳି ନାରୀ ଯେତେବେଳେ ପୁରୁଷକୁ ଦେଖିବ କେଉଁ ଭାବନାରେ ସେ ରହିବ, କେଉଁ ଭାବନାରେ ରହିବ ବିଚାର କରନ୍ତୁ। ଆମେ ସିନା ତାଙ୍କ ମା ଦୃଷ୍ଟିରେ ଦେଖିବା, ସିଏ ଯେତେବେଳେ ପୁରୁଷକୁ ଦେଖିବେ ସେ କେଉଁ ଦୃଷ୍ଟିରେ ଦେଖିବେ? ପୁତ୍ର ନିଜଠୁ ବୟସରେ ବଡ଼ ହେଇଥିଲେ, ସେ ନାରୀ ହେଉଛନ୍ତି ଚାରି ପ୍ରକାର, ଶାସ୍ତ୍ର ଲେଖା ହେଇଛି ଚାରି ପ୍ରକାର ନାରୀ ଅଛନ୍ତି। ଦେଖନ୍ତୁ କ'ଣ କ'ଣ ଏ ଚାରି ପ୍ରକାର ପ୍ରସଙ୍ଗ, ଯଦି ଇଏ ଅନସୁୟା ସୀତାଙ୍କୁ ଏ ପ୍ରବଚନ ଦେଇଛନ୍ତି। ନାରୀ ଚାରି ପ୍ରକାର, ଚାରି ଜଣ ନାରୀ, ଉତ୍ତମ, ମଧ୍ୟମ, ନିକୃଷ୍ଟ, ବଞ୍ଚକ। ଉତ୍ତମ, ମଧ୍ୟମ, ଅଧମ ବା ନିକୃଷ୍ଟ, ଚତୁର୍ଥ ହେଉଛି ବଞ୍ଚକ। ତ ଏମାନେ କେମିତି ଅନସୁୟା ସୀତାଙ୍କୁ ଏ ପ୍ରବଚନ ଦେଇଛନ୍ତି? ଉତ୍ତମ କିଏ? ଉତ୍ତମ କେ ଅସ ବସ ମନ ମାହି, ସପନେ ହୁଆନ ପୁରୁଷ ଜଗ ନାହି। ଇ ହେଲେ ଉତ୍ତମ। ଉତ୍ତମ କେ ଅସ ବସ ମନ ମାହି, ଉତ୍ତମ ଯିଏ ମନକୁ ବସରେ ରଖିପାରନ୍ତି, ଏଇଟା ହେଲା ତାଙ୍କ ପାଇଁ କର୍ତ୍ତବ୍ୟ। ଉତ୍ତମ ନାରୀ ମନକୁ ବସରେ ରଖିବେ, ସ୍ୱପ୍ନରେ ବି ସପନେ ହୁ ଆନ ପୁରୁଷ ଜଗ ନାହିଁ, ସ୍ୱପ୍ନରେ ମଧ୍ୟ ଅନ୍ୟ ପୁରୁଷ କଥା ଚିନ୍ତା କରିବେ, ଯଦି ଚିନ୍ତା କଲେ ତାହେଲେ ସେଇଟା ହେଲା ଭକ୍ତିର ବାଧକ। ଏ ଯେଉଁ ନ ସୁନ୍ଦରୀ, ଆମ ପାଇଁ ଯେମିତି ନ ସୁନ୍ଦରୀ ସେୟା, ପୁରୁଷ ପାଇଁ ଯେମିତି ନାରୀ, ନାରୀ ପାଇଁ ପୁରୁଷ, ବିଚାର କରିନେବେ। ଯଦି ସ୍ୱପ୍ନରେ ବି ଯଦି ଗଲା ପୁରୁଷ କଥା ଚିନ୍ତା କରୁଛନ୍ତି ତାହେଲେ ବନ୍ଧନ। ଆଚ୍ଛା ପ୍ରଶ୍ନ ଆସିଲା, ସାର୍ ତ ଚିନ୍ତା କରିବିନି କେମିତି, ଯେତେବେଳେ ଆସୁଛି କେହି ଚିନ୍ତା କରିବି, ଚିନ୍ତା କରିବିନି କେମିତି, ଚିନ୍ତା ଆସିବ ନା ନାହିଁ, ଚିନ୍ତା କରିବା ଉଚିତ ନୁହଁ। ଯେମିତି ଆମେ ଶୁଣିଲେ ଭାଇ ଦୃଷ୍ଟିରେ ଦେଖିବେ, ପିତା ଦୃଷ୍ଟିରେ ଦେଖିବେ, ପୁତ୍ର ଦୃଷ୍ଟିରେ ଦେଖିବେ, ସେ ବିଚାର କରିବା ଉଚିତ ବୟସକୁ ନେଇକି। କିନ୍ତୁ ସ୍ୱପ୍ନରେ ବି ଅଲଗା ପୁରୁଷଙ୍କ ଚିନ୍ତା ଆସିବା ଉଚିତ ନୁହଁ। ଯଦି ସ୍ୱପ୍ନରେ ମଧ୍ୟ ଅଲଗା ପୁରୁଷଙ୍କ ବିଷୟରେ ଚିନ୍ତା ଆସୁନି ତେବେ ସିଏ ହେଉଛନ୍ତି ଉତ୍ତମ ନାରୀ। ଆଚ୍ଛା ମଧ୍ୟମ କିଏ ଅନୁସୟା କହୁଛନ୍ତି, ମଧ୍ୟମ ପରପତି ଦେଖି କେସେ ଭ୍ରାତା ପିତା ପୁତ୍ର ନିଜ ଜନ ଯେ ସେ। ଇଏ ହେଲା ମଧ୍ୟମା ନାରୀ। ମଧ୍ୟମା ପରପତି ଦେଖି କେସେ, ମଧ୍ୟମା ପରପୁରୁଷକୁ କେମିତି ଦେଖୁଛି, ଭ୍ରାତା ପିତା ପୁତ୍ର ନିଜ ଜନ ଯେ ସେ, ଭାଇ ପିତା ପୁତ୍ର ନିଜ ସମ୍ବନ୍ଧୀ ଏଇ ଦୃଷ୍ଟିରେ ଦେଖିବ କି, ଆସକ୍ତି ନାହିଁ ଏଇ ଦୃଷ୍ଟିରେ ଯଦି ସେ ଦେଖିପାରୁଛି ତାହେଲେ ସେ ହେଉଛି ମଧ୍ୟମ। ମନ ଯଦି ବିଲକୁଲ ବିଚାର ଆସୁନି କୌଣସି ପୁରୁଷ କଥା ସେ ଉତ୍ତମ, ଆଉ ଯଦି ଆସୁଛି ଏଇ ଦୃଷ୍ଟିରେ ଦେଖିବ ମାନେ କମ୍ ସେ କମ୍ କ'ଣ ଭଜନଟା ହବ, ଏ ତାଙ୍କ ପାଇଁ ଏଇଟା ପ୍ରଯୁଜ୍ୟ ହବ ନ ସୁନ୍ଦରୀ। ଆମ ପାଇଁ ଯେମିତି ସ୍ତ୍ରୀ ତାଙ୍କ ପାଇଁ ପୁରୁଷ, ସେମାନେ ଏଇ ଦୃଷ୍ଟିରେ ଦେଖିବେ। ଆଚ୍ଛା ନିକୃଷ୍ଟ କିଏ, ନିକୃଷ୍ଟ ଏମାନଙ୍କର ଭଜନ ହବ ନାହିଁ, ନିକୃଷ୍ଟ ଏବଂ ତାପରେ ହେଉଛନ୍ତି ବଞ୍ଚକ। ନିକୃଷ୍ଟ କିଏ ଜାଣିଛନ୍ତି, କେବଳ ଜାଣିଦେବା ଉଚିତ ଏମାନେ ହେଉଛି ନିକୃଷ୍ଟ। କିଏ ନିକୃଷ୍ଟ, ଧର୍ମ ବିଚାରି ସମୁଝି କୁଳ ରହାଇ ଯୋ ସୋ ନିକୃଷ୍ଟ ସ୍ତ୍ରୀୟ ଶ୍ରୁତି ଅସ କହାଇ, ଶ୍ରୁତି ଅସ କହାଇ ବେଦ କହୁଛି ଏମାନେ ହେଉଛନ୍ତି ନିକୃଷ୍ଟ। କିଏ ନିକୃଷ୍ଟ, ଧର୍ମ ବିଚାରି ସମୁଝି କୁଳ ରହାଇ, ଅର୍ଥାତ୍ ପରପୁରୁଷଙ୍କ ପ୍ରତି ମନ ପଳିଯାଉଛି କିନ୍ତୁ ଧର୍ମକୁ ବିଚାରିକିରି ମନକୁ ସଂଯୋଗ କରି ରଖିଦେଉଛି। ଧର୍ମ ବିଚାରି ସମୁଝି କୁଳ ରହାଇ, ଧର୍ମକୁ ବିଚାର ଆରେ ଏଇଟା ଠିକ୍ ନୁହଁ, ଏ ଧର୍ମକୁ ବିଚାର କରିଯାଉଛି, ଇଏ ନିକୃଷ୍ଟ। ତାମାନେ ଏଠୁ କ'ଣ କେତେ ସୁନ୍ଦର ଶିକ୍ଷା, ଏଇଟା ବିଲକୁଲ କ'ଣ ନ ସୁନ୍ଦରୀ ମୋ ଦରକାର ନାହିଁ, ମନରେ ଏଭଳି ବିଚାର କରିଯାଉଛି ମୋର ପରପୁରୁଷ ପ୍ରତି ମନ ନଯାଉ, କାହା ପ୍ରତି ଆସକ୍ତି ହେଉଛି। ଆସକ୍ତି ତ କେବଳ ତ ଯାହା ମୀରାବାଇ କହିଲେ, ମେରେ ତ ଗିରିଧର ଗୋପାଳ ଦୋସରା ନା କହି, କେବଳ ମୋର ଗିରିଧର ଗୋପାଳ ଆଉ କେହି ନାହିଁ। ତେଣୁ ସିଏ ହେଲେ ନିକୃଷ୍ଟ, ଧର୍ମ ବିଚାରିକି ମନକୁ ସିଏ ସଂଯୋଗ କରି ରହିଯାଉଛନ୍ତି, ଚାପି ହେଇକି ରହିଯାଉଛନ୍ତି କିନ୍ତୁ ମନ ପଳେଇଯାଉଛି। ଆଚ୍ଛା ବଞ୍ଚକ କିଏ, ବଞ୍ଚକ ଯିଏ ବିଲକୁଲ ତାଙ୍କ ପାଇଁ କିଛି ଆଉ ଲଗାମ ନାହିଁ, ଯିଏ କୌଣସି ବିଧିବିଧାନକୁ ପାଳନ କରନ୍ତି ନା, ସେ ପତି ବଞ୍ଚକ ପର ପତି ରତି କରଇ ରୌରବ ନରକ କଳ୍ପ ସତ ପରଇ। ପତି ବଞ୍ଚକ ପରପତି ରତି କରଇ, ପରପତି ସହିତ ଯିଏ ମିଳାମିଶା କରନ୍ତି, ରୌରବ ନରକ କଳ୍ପ ସତ ପରଇ, ରୌରବ ନରକରେ ସିଏ ଶହେ କଳ୍ପ ପର୍ଯ୍ୟନ୍ତ ପଡ଼ିବେ। ଆଉ ଭକ୍ତି କେଉଁଠି ହେବ ଦେଖନ୍ତୁ, ବିଚାର କରନ୍ତୁ, ଆଚ୍ଛା କଳିଯୁଗରେ କେଉଁ କ୍ୟାଟେଗୋରିଟା ଅଧିକା, ବର୍ତ୍ତମାନ ନିଜେ ନିଜେ ମାପିପାରିବେ, କଳିଯୁଗରେ କେଉଁ କ୍ୟାଟେଗୋରି ଅଧିକା, ଭକ୍ତମାନେ କାହିଁକି ଶୃଙ୍ଖଳିତ ବୋଲି କୁହାଯାଉଛି ଏଇଥିପାଇଁ। ଆଉ ଭକ୍ତମାନେ ଶୃଙ୍ଖଳିତ ହେବେ ବି କେମିତି, ଏସବୁ ଶୁଣିଲା ପରେ, ଏସବୁ ଶୁଣିଲା ପରେ କମ୍ସେ କମ୍ ସଚେତନ ହେବେ। ଯେଉଁମାନେ ଶୃଙ୍ଖଳିତ ହେବେ, ଶୃଙ୍ଖଳିତ ହେଲେ ସବୁଠୁ ବଡ଼ ଲାଭ କ'ଣ କହିଲେ, ଯଦି ଗୃହସ୍ଥ ଭିତରେ ସ୍ୱାମୀ ସ୍ତ୍ରୀ ଯଦି ଶୃଙ୍ଖଳିତ ହେଲେ, ଏସବୁ ସିଦ୍ଧାନ୍ତକୁ ଜାଣି ଯଦି ଶୃଙ୍ଖଳିତ ହେବେ, ଲାଭ କ'ଣ, ଲାଭ କ'ଣ, ଲାଭ କ'ଣ ଅମର୍ତେଶ୍ୱର, ଯଦି ପତି ପତ୍ନୀ ଏସବୁ ଜିନିଷ ଜାଣି ଯଦି ଶୃଙ୍ଖଳିତ ହେଲେ ତା'ର ଲାଭ କ'ଣ, ଲାଭ ହେଲା ସେ, ଲାଭ ହେଲା ସେ ପରିବାରକୁ ଭଲ ଜୀବାତ୍ମା ଆସିବେ, କାରଣ ସେମାନେ ସଂଯତ ହେଲେ ନା, ସଂଯତ ହେଇକି ଯେଉଁ ଭଗବାନଙ୍କ ପାଖରେ ମତି ରଖିଲେ, ତାପରେ ସେମାନଙ୍କ ପରିବାରକୁ ଯେଉଁ ପରିବାର କ'ଣ ସନ୍ତାନ ଆସିବେ, ଜୀବାତ୍ମା ଆସିବେ, ସେ ପରିବାରକୁ ଗୋଟେ ଶୁଦ୍ଧ ଜୀବଟେ ଆସିବ। ଦେଖୁନାହାନ୍ତି, ଆପଣ ଦେଖୁନାହାନ୍ତି ଯେତେ ସବୁ ଭକ୍ତମାନଙ୍କ ଚରିତ୍ର ଦେଖନ୍ତୁ, ପ୍ରାୟ ଯେତେ ଭକ୍ତମାନଙ୍କ ଚରିତ୍ର ଦେଖନ୍ତୁ, ତାଙ୍କର ପିତାମାତା ତାଙ୍କର ନିଶ୍ଚିତ ଭଲ ଗୁଣ ଥିବ, ସେଥିପାଇଁ ସେମାନେ କ'ଣ ଭଲ ଭକ୍ତ ହେଇପାରିଛନ୍ତି, କାହାର ହେଲେ ଜଣଙ୍କର ନିଶ୍ଚିତ ଭଲ ଗୁଣ ଥିବ ନ ସେ ସେ ଆସିଲା କେମିତି। ଆମର ଦେଖୁନାହାନ୍ତି, ଆମର ଏତେ ବ୍ରହ୍ମଚାରୀ ଅଛନ୍ତି, ଏତେ ଭକ୍ତ ହେଇଛନ୍ତି, ବା ଗୃହସ୍ଥ ଭକ୍ତ ଏତେ ବି ଭକ୍ତ ହେଉଛନ୍ତି, ସଂସାର ସମସ୍ତେ ଭକ୍ତ ହେଉନାହାନ୍ତି କାହିଁକି, ଗୋଟେ ସାଧାରଣ କଥା ବିଚାର କରନ୍ତୁ, ସମସ୍ତେ ଭକ୍ତ ହେଉନାହାନ୍ତି କାହିଁକି, ନା ହେଇପାରିବେନି, ପିତାମାତାଙ୍କ ସଂସ୍କାର ଉପରେ ସେଟା ଡିପେଣ୍ଡ କରୁଛି ଆଉ, ଜଣେ ଭକ୍ତ ହେଉଛି ମାନେ ତାର ପିତାମାତାଙ୍କ ସଂସ୍କାର ବି ରହିଛି, ପିତାମାତା ସେଭଳି ସଂସ୍କାରିତ ହେଇଥିଲେ ତାଙ୍କ ପାଖରେ ତାଙ୍କ ପରିବାରକୁ ଗୋଟେ ଭକ୍ତ ଆସିବ ନା ଅନୁସୂଚିତ କେମିତି ଆସିବ ଆସିପାରିବନି ପ୍ରହଲ୍ଲାଦ ଏତେ ଗୋଟେ ଭକ୍ତ ହେଲେ କେମିତି କୟାଧୁଙ୍କ ଯୋଗୁଁ ନା ନିଶ୍ଚିତ ପିତାମାତାଙ୍କ ସଂସ୍କାର ରହିଛି ତେଣୁ ଯଦି ଶୃଙ୍ଖଳିତ ହେବେ ତାହେଲେ ସେ ପରିବାରକୁ ନିଶ୍ଚିତ ଜଣେ ଶୁଭ କ'ଣ ଶୁଦ୍ଧ ଆତ୍ମା ଜଣେ ଆସିବେ ଆଉ ଯାହାକୁ ନେଇକି ଜୀବନରେ କିଛିର କିଛିଟା କ'ଣ ଭକ୍ତିରେ ଗୋଟେ କ'ଣ କୁହାଯିବ ଭକ୍ତି ପାଇଁ ମୁଁ ସେ ସାହାଯ୍ୟ କରିବ ଭକ୍ତିରେ ସେ ଗୋଟେ ସହାୟକ ହେବ ଆଉ ନଚେତ୍ ଆମେ ଯଦି ଠିକ୍ସେ ଯଦି ସଚେତନ ନ ହେଉଛେ ତାହେଲେ ସେ ପରିବାରକୁ ଯିଏ ଆସିବ ସିଏ ସମସ୍ୟାର କାରଣ ହେବ ଆଉ ସମସ୍ୟାର କାରଣ ଯଦି ବି ହେଉଛି ଆମେ ତଥାପି ସଚେତନ ହେବା ଉଚିତ ସଚେତନ ହେଇ ଭଗବାନ ଭକ୍ତି କରିବା ଉଚିତ ବିଚାର କରିନେବା ଉଚିତ ଠିକ୍ ଅଛି ମୋର ପୂର୍ବରୁ ତ ମୁଁ ସଚେତନ ହେଇନି ଯାହା ଆସିଛି ଆସିଛି ସେ ଯାହା କରୁଛି କରୁ ମୁଁ ମୋର ଠିକ୍ ହେବି ଆମେ ଠିକ୍ ହେବୁ ତେଣିକି ଭଗବାନଙ୍କ ଇଚ୍ଛା ଭଗବାନ ପାଖରେ ସମର୍ପିତ ହେଇଯିବ ଆବଶ୍ୟକ ଭଗବାନ ସାହାଯ୍ୟ କରିବ ଭଗବାନ ସାହାଯ୍ୟ କରିବେ ଭଗବାନ କାହାକୁ କ'ଣ ଛାଡ଼ିଦେବେ ଯିଏ ବି ହୁଅନ୍ତୁ ଯେକୌଣସି ବ୍ୟକ୍ତି ଗୃହସ୍ଥ ହେଇପାରନ୍ତି ବ୍ରହ୍ମଚାରୀ ହେଇପାରନ୍ତି ଯଦି ଭଗବାନ ସହିତ ଯୁକ୍ତ ହେଲେ ତାହେଲେ ଭଗବାନ ନିଶ୍ଚିତ ସାହାଯ୍ୟ କରିବେ କିନ୍ତୁ ଏଇ ଯେଉଁ ଭାବନା ଆମେ ଏ ପଏଣ୍ଟରେ ଆଲୋଚନା କରୁଥିଲେ ଏଇ ଯେଉଁ ଭାବନା ଗୁଡ଼ାକ ଯଦି ରହିବ ହଁ ଧନ ଦରକାର ଧନଙ୍ଗ ଦେହି ଜନଙ୍ଗ ଦେହି ବିଦ୍ୟାଙ୍ଗ ଦେହି ପ୍ରାଣେଶ୍ୱରୀ ଅଛି ଶ୍ଳୋକ ଆଉ ଲୋକ ତ ସେୟା ପ୍ରାର୍ଥନା କରୁଛନ୍ତି ଆଉ ସୁଖ ସମ୍ପତ୍ତି ଘର ଆୱେ କଷ୍ଟ ମିଟେ ତନକା ଏଇଟା କ'ଣ ଶୁଦ୍ଧ ଭକ୍ତି ସୁଖ ସମ୍ପତ୍ତି ଘରକୁ ପଳେଇ ଆସୁ କଷ୍ଟ ସବୁ ଚାଲିଯାଉ କରିବ କ'ଣ ତୁମେ ଏଇଟା କ'ଣ ପାଇଁ ମାଗୁଛନ୍ତି ନା ମୁଁ ସୁଖରେ ରହିବି ମୁଁ ଭୋଗୀ ହେବି କିନ୍ତୁ ଜୀବ କ'ଣ ଭୋଗୀ ଜୀବପା ସେବକ ହେବା ଉଚିତ ଜୀବର ସ୍ୱରୂପ କ'ଣ ସେ ଭୋଗୀ କି ଜୀବର ସ୍ୱରୂପ ହେଲା ସେ ସେବକ ନିତ୍ୟ ଦାସ ଦାସତ୍ୱ ଭାବ ଯଦି ନ ମାଗୁଛେ ତାହେଲେ ଦୁଇ ଭାବ ଆସିବ ଧନ ଜନ ସ୍ତ୍ରୀ କବିତା ଏସବୁ ମାଗିବ ଜଣେ ସେଥି ମହାପ୍ରଭୁ କହୁଛନ୍ତି ଏସବୁ ହେଉଛି ଭକ୍ତିର ବାଧକ ତେଣୁ ଯେହେତୁ ଆମେ କେହି କ'ଣ ଉନ୍ନତ ସ୍ଥିତିକୁ ଯାଇନେ ଆମେ ସମସ୍ତେ ସାଧକ ସ୍ଥିତିରେ ଅଛେ ସାଧକ ସ୍ଥିତିରେ ଏ ବିଷୟ ଗୁଡ଼ାକ କେମିତି ଭକ୍ତିର ପ୍ରତିବନ୍ଧକ ସେ ଦୃଷ୍ଟିଟା ଆମେ ଆଲୋଚନା କରୁଛେ କ'ଣ ପାଇଁ ନିଜେ ସଚେତନ ହେବା ପାଇଁ ନିଜର ଭଜନକୁ ଶୃଙ୍ଖଳିତ କରିବା ପାଇଁ ତେବେ ଯାଇକି ଏ ଦ୍ୱିତୀୟ ଷ୍ଟେପ୍କୁ ଆମେ ଯାଇପାରିବା ଜନ୍ମ ଜନ୍ମ ଧରି ଭକ୍ତି ମାଗିପାରିବା ନଚେତ୍ ଏଇ ବସ୍ତୁକୁ ନେଇ ଯେଉଁ ସମସ୍ୟାଟା ଥିବ ସେଇ ସମସ୍ୟାର ସମାଧାନ ପାଇଁ ହିଁ ଆମର ଭଜନଟା ପର୍ଯ୍ୟବେସିତ ହେବ ଯେ ଭଜନ କରୁଛେ ସେ ଭଜନ କଲେ ସେ ସମସ୍ୟାର ସମାଧାନ ପାଇଁ ହିଁ ଭଜନ କରିବି ଆଉ କିଛି ନାହିଁ ଦେଖନ୍ତୁ ଏଇଟା ସତ୍ୟ ଯିଏ ଉଦାହରଣ ଦେଉଛି ଯଦି ଆମର ସଂସାର ପ୍ରତି ବେଶୀ ଆସକ୍ତି ଅଛି ଭଜନ କଲେ ମଧ୍ୟ ଯେଉଁ ବସ୍ତୁ ପ୍ରତି ଆସକ୍ତି ଥିବ ତା ସେ ସମାଧାନ ପାଇଁ ଭଜନଟାକୁ ବ୍ୟବହାର କରିବି ଯଦି ଆସକ୍ତି ଅଛି ପୁଅ ଯଦି ବାଳୁଙ୍ଗା ପୁଅ ଯଦି କଥା ଶୁଣୁନି ଭଜନ କଲାବେଳେ ଖାଲି ଇଚ୍ଛା ହେବ ଆରେ ପ୍ରଭୁ ପୁଅଟା କେମିତି ମଣିଷ କର ମଣିଷ କର ଦେଖନ୍ତୁ ଭଜନ କରୁଛନ୍ତି ଭଗବାନଙ୍କ ନାମ ହେଉଛି କିନ୍ତୁ ଜନ୍ମ ଜନ୍ମ ଧରି ଭକ୍ତି ମାଗିପାରିବେ ନା ମାଗିପାରିବେ କାହିଁକି ଆସକ୍ତି ରହିଛି ପୁଅ ପ୍ରତି ଆରେ ବିଚାର କରୁନାହୁଁ କର୍ମ ଫଳବଶତଃ ସିଏ ଆସିଛି ତା କପାଳେ ଯାହା ଆସିଛି ସେଇଟା ଭୋଗିବ ସିଏ ତ ଭକ୍ତି କରୁନି କରୁନି ଆଉ ମୁଁ ସଚେତନ ହେବି ଏଟା କରିବା ଉଚିତ ଏଇ ବସ୍ତୁ ପ୍ରତି ଯଦି ଆସକ୍ତି ରହିଲା ତାହେଲେ ସେଇ ବସ୍ତୁର ସମସ୍ୟାକୁ ନେଇକି ହିଁ ସେ ଚିନ୍ତିତ ହେବେ ଭଜନ ଶୁଦ୍ଧ ଭକ୍ତି ହେବନି ଜନ୍ମ ଜନ୍ମ ଧରି ଭଗବାନ ପାଖରେ ଭକ୍ତି ମାଗିବା ଏଇଟା ବହୁତ ଦୂରରେ ଏଥିପାଇଁ ସଚେତନ ହେବା ଉଚିତ ଠିକ୍ ଅଛି କଥା ବିଶ୍ରାନ୍ତ ପରବର୍ତ୍ତୀ କଥା ଆସନ୍ତାକାଲି ଶୁଣିବା ଆସନ୍ତୁ କିଭଳି ଆମେ ତ ଯେଉଁ ବସ୍ତୁ ସ୍କିପ୍ କରିଯାଇଥିଲେ ସେଟା ଆଲୋଚନା ହେଲେ ଆସନ୍ତାକାଲି ଦେଖିବା କ'ଣ ଆଲୋଚନା ହେବେ ଭଗବାନ ଯାହା ସୂଚନା ଦେବେ ସେ ବିଷୟରେ ଆଲୋଚନା ହେବେ ମହାପ୍ରଭୁଙ୍କ କୃପାରୁ ଯାହା କିଛି ଆଲୋଚନା କରୁଛେ ପ୍ରକୃତରେ ଆମର ଯୋଗ୍ୟତା କିଛି ନାହିଁ ମହାପ୍ରଭୁଙ୍କ କୃପା ସାଧୁଗୁରୁଙ୍କ କୃପା ଭକ୍ତିମନ ଠାକୁରଙ୍କ କୃପା ପ୍ରଭୁପାଦଙ୍କ କୃପା ଗୁରୁଦେବଙ୍କ କୃପା ସବୁ ଇଷ୍ଟମାନଙ୍କ କୃପାରୁ ଯାହା କିଛି ମୁଁ ପାଉଛି ତାକୁ ଆଲୋଚନା କରୁଛି ଠିକ୍ ଅଛି କ'ଣ ପ୍ରଶ୍ନ ପଚାରୁଛନ୍ତି ତଳଙ୍କରୁ ନା ନା ସେଠି ଯେଉଁ କୁହାଯାଇଛି ଅକାମ ସର୍ବକାମ ମୁଖ୍ୟ କାମ ଉଦାରଧି ତୀବ୍ରଣ ଭକ୍ତି ଯୋଗେନ ଯଜତ ପୁରୁଷବର ସେଠି ଯେଉଁ କୁହାଯାଇଛି କେଉଁ ଦୃଷ୍ଟିରୁ କୁହାଯାଇଛି ସେଇଟା କାହିଁକି କୁହାଯାଇଛି ଦେଖିବାକୁ ପଡ଼ିବ ସେ ଶ୍ଳୋକଟା କାହିଁକି କୁହାଯାଇଛି କେଉଁଠି ସେଇଟା କୁହାଯାଇଛି ସେଇଟା କୁହାଯାଇଛି କେଉଁଠି କହିଲ ଶ୍ଳୋକଟା ତ ଜାଣିଛ କେଉଁଠି କୁହାଯାଇଛି ସେଇଟା କୁହାଯାଇଛି ବିଭିନ୍ନ ଦେବତାମାନଙ୍କୁ ଯେଉଁ ପୂଜା କରାଯାଉଛି କେଉଁ ଦେବତାଙ୍କୁ ପୂଜା କଲେ କ'ଣ ମିଳେ ସେ ପ୍ରସଙ୍ଗରେ ସେ ଅଧ୍ୟାୟଟା ସେୟା ସେ ଅଧ୍ୟାୟରେ ସବୁ ବର୍ଣ୍ଣନା ହେଇଛି କେଉଁ ଦେବତାଙ୍କୁ କେଉଁ ଉଦ୍ଦେଶ୍ୟରେ ପୂଜା କଲେ କେଉଁ ଫଳଟା ମିଳେ ବିଭିନ୍ନ ଦେବତାବିନ୍ଦୁ ସବୁ ଦିଆହେଇଛି ନା ଦାୟିତ୍ୱ ଦିଆହେଇଛି ତ ସେଇ ସେ ଦେବାଦେବୀଙ୍କୁ ପୂଜା କରି ଆମେ ସେ ନିର୍ଦ୍ଦିଷ୍ଟ ଫଳଟାକୁ ପାଇବା କି ସେ ସବୁ କଥା କହିସାରିଲା ପରେ କନକ୍ଲୁଜନରେ ସେ ଶ୍ଳୋକଟା କୁହାଯାଇଛି। କିନ୍ତୁ ସବୁକିଛି ତୁମେ ଏମାନଙ୍କୁ ଅଲଗା ଅଲଗା ପୂଜା କରିବା ଆବଶ୍ୟକ ନାହିଁ। ଯଦି ସବୁକିଛି ତୁମର କାମନା ଥାଇପାରେ, ନିଷ୍କାମ ହୋଇଥାଇପାର ବା ମୁକ୍ତି କାମନା ଥାଇପାରେ, ଭଗବାନଙ୍କର ଭଜନ କରିବା ଉଚିତ, ଭଗବାନ ପୂଜା କରିବା ଉଚିତ, ଭଗବାନ ସେବା କରିବା ଉଚିତ। କାରଣ ଭଗବାନଙ୍କ ସେବାରେ ଚିତ୍ତଟା ଶୁଦ୍ଧ ହୁଏ। ଦେବାଦେବୀମାନଙ୍କୁ ପୂଜା କଲେ ସେବା କଲେ କ'ଣ, ଆମର ସେ କାମନାଟା ପୂରଣ ହୋଇପାରେ, କିନ୍ତୁ ସେ କାମନାଟା ପୂରଣ ହୋଇଯିବା ଜୀବନର ସାର୍ଥକତା ନୁହଁ। କିନ୍ତୁ ଚିତ୍ତ ତ ଶୁଦ୍ଧ ହେବନି ନା, ଚିତ୍ତ ଶୁଦ୍ଧ ହେବ ଭଗବାନଙ୍କ ସେବା କଲେ। ତେଣୁ ତୁମର କୌଣସି କାମନା ଥାଉ, ସବୁ କାମନା ଥାଉ, କୌଣସି କାମନା ନଥାଉ ବା ମୁକ୍ତି କାମନା ଥାଉ, ଭଗବାନଙ୍କୁ ସେବା କରିବା ଉଚିତ, ଭଗବାନ ପୂଜା କରିବା ଉଚିତ। କିନ୍ତୁ କୌଣସି କାମନା ସହିତ ଭଗବାନଙ୍କୁ ପୂଜା କରିବା, ତାପରେ ପରବର୍ତ୍ତୀ ପର୍ଯ୍ୟାୟର ଆଲୋଚନା ବିଷୟ, କାମନା ସହିତ ଭଗବାନଙ୍କୁ ପୂଜା କରିବା ସେଇଟା ବି ଶୁଦ୍ଧ ଭକ୍ତି ନୁହଁ। କିନ୍ତୁ ଦେବାଦେବୀମାନଙ୍କ ପୂଜା ତୁଳନାରେ ସେଇଟା ହେଉଛି ଶ୍ରେଷ୍ଠ। କାହିଁକି, କମସେ କମ ଭଗବାନଙ୍କୁ ମାଗୁଛି ନା, ଭଗବାନ ପାଖରେ ସେ ନିବେଦନ କରୁଛି। ଆଉ ଭଗବାନ ତ ଜାଣନ୍ତି କ'ଣ, ସେ ରହିଲେ ଆମେ ବିଜ୍ଞ ଏଇ ମୂର୍ଖେ ବିଷୟ କେନେ ଦିବ, ସ୍ୱଚରଣାମୃତ ଦିଆ ବିଷୟ ବୁଲାଇବ, ଭଗବାନ ସେଇଟା ଜାଣିଛନ୍ତି ନା। ଏଇ ବିଚାର କ'ଣ ଦେବାଦେବୀ କରିପାରିବେ କି, ଦେବାଦେବୀଙ୍କର ଏଇ ବିଚାର ଆସିବନି ନା। ସେମାନେ କ'ଣ ବିଚାର କରିବେ, ହଁ ମୁଁ ତ ଆମେ ବିଜ୍ଞ, ଏ ତ ମୂର୍ଖ ମାଗୁଛି ବିଷୟବସ୍ତୁ, ମୁଁ କାହିଁକି ବିଷୟ ଦେବି, ଭଗବାନଙ୍କର ଭକ୍ତି ଦେବି, ଦେବାଦେବୀ ବିଚାର କରିପାରିବି କରିପାରିବିନି। ସେଇଥିପାଇଁ ଭଗବାନ ସେବା କରିବା ଉଚିତ। ଭଗବାନ ସେବା କଲେ ଜଣଙ୍କର ସବୁ କାମନା ଥାଇପାରେ, କିନ୍ତୁ ସମୟ ଅନୁସାରେ ସେ କାମନା ପ୍ରଶମିତ ହୋଇଯିବ। ଜଣଙ୍କର ମୁଖ୍ୟ କାମନା ଥାଇପାରେ, କିନ୍ତୁ ସମୟ ଅନୁସାରେ ମୁଖ୍ୟ କାମନା ପ୍ରଶମିତ ହେବ। ଜଣଙ୍କର କିଛି କାମନା ନଥାଇପାରେ, ସେ ବି କ'ଣ ଦାସତ୍ୱ ଭାବକୁ ଆସିବ। ତ ମୋଟାମୋଟି ଭାବେ ଭଗବାନଙ୍କ ସେବା କଲେ ଧୀରେ 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 ତାର ଯେଉଁ ସ୍ୱରୂପଟା ଜାଗ୍ରତ ହେବ, ମୁଁ ହେଉଛି କୃଷ୍ଣଙ୍କର ଦାସ, ଏଇ ଭାବନାରେ ତାର ଜାଗ୍ରତ ହେବ। ଦେବାଦେବୀଙ୍କ ସେବା କରି ଜନ୍ମ ଜନ୍ମ ଧରି ଦେବାଦେବୀଙ୍କ ସେବା କଲନ୍ତି, ମୁଁ କୃଷ୍ଣଙ୍କ ଦାସ, ଏ ଭାବନା ଆସିବନି, କାହିଁ ସକାମ ସେବା କରୁଛି, କାମନା ପୂରଣ କରିବା, ଏଇ ଦୃଷ୍ଟି କୁହାଯାଇଛି। ହରେ କୃଷ୍ଣ, ଜୟ ଶ୍ରୀ ଶ୍ରୀ ଚୈତନ୍ୟ ଶିକ୍ଷାଷ୍ଟକମ୍ କି ସଚ୍ଚିଦାନନ୍ଦ ଶ୍ରୀ ଶ୍ରୀ ଭକ୍ତିବିନୋଦ ଠାକୁର କି ଶ୍ରୀଲ ପ୍ରଭୁପାଦଜୀ ମହାରାଜ କି ଜୟ ପତ୍ର ଅନୁଶୀଳ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବୃନ୍ଦ କି ସମବେତ ଗୌରଭକ୍ତ ବୃନ୍ଦ କି ନିତାଇ ଗୌର ପ୍ରମାନନ୍ଦେ ହରି ହରି ଓ ଶ୍ରୀଲ ପ୍ରଭୁପାଦ ଶ୍ରୀଲ ଗୁରୁଦେବ କି।